ସେଇଠିକାର କଥା ଏଠି କୁହାଯାଉଛି। ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କ ମହାନ ତଟରେ କହୁଛନ୍ତି, ଏଇ ଯୁଦ୍ଧର ବର୍ଣ୍ଣନା କରୁଛନ୍ତି। କହୁଛନ୍ତି ହନ୍ୟମାନ ବଳାନିକା, ଏହିଭଳି ଭାବରେ ବୃଷ୍ଣୀଭି ଜୟକାଂକ୍ଷୀ, ବୃଷ୍ଣୀ ବଂଶର ବୃଷ୍ଣୀର ବଂଶର ଯେଉଁମାନେ ସୈନ୍ୟମାନେ ଅଛନ୍ତି ଯାଦବ ସୈନ୍ୟମାନେ, ଏମାନେ ଜୟକାଂକ୍ଷୀ ବି ଜୟ ଲାଭ କରିବା ପାଇଁ ଜୟ ଆକାଂକ୍ଷା କରିକିରି ଏମାନଙ୍କୁ ଯେଉଁ ସୈନ୍ୟମାନଙ୍କୁ ବିପକ୍ଷ ସୈନ୍ୟମାନଙ୍କୁ ହତ୍ୟା କରିବା ପାଇଁ ଆରମ୍ଭ କରିଥିଲେ। ହନ୍ୟମାନ ସେମାନେ ଯେତେବେଳେ ହତ ହେଉଥିଲେ ସେହି ସମୟରେ ରାଜନ ବିମୁଖା ଜଗ୍ମ, ଆଉ ଯେତେ ରାଜା ରହିଥିଲେ ଯେତେ ସବୁ ମୃତ୍ୟୁବରଣ କଲେ କଲେ ଆଉ ଯେତିକି ରହିଗଲେ ସେମାନେ ବିମୁଖ ହୋଇଗଲେ, ଆଉ ଯୁଦ୍ଧ ପାଇଁ ମୁଖ ଉନ୍ମୁଖ ହେଲେ ନାହିଁ, ବିମୁଖ ହୋଇଗଲେ ରାଜାମାନେ। ଜଗ୍ମ ସେମାନେ କ'ଣ କଲେ, ଯିବା ପାଇଁ ଆରମ୍ଭ କଲେ, ଜରାସନ୍ଧପୁର ସରା ପ୍ରତ୍ୟାବର୍ତ୍ତନ କଲେ, ଆଉ ଯୁଦ୍ଧକୁ କଲେ ନାହିଁ, ଯୁଦ୍ଧ କଲେ ନାହିଁ, ଫେରିଗଲେ, ପଳେଇଗଲେ, ପଳାୟନ କଲେ, ଯୁଦ୍ଧରୁ ପଳାୟନ କଲେ, ଯୁଦ୍ଧ ଚାପି ଅପଳାୟନ। ଏ କ୍ଷତ୍ରିୟର ସ୍ୱଭାବ ରହିଛି, ତାଙ୍କର ସ୍ୱଭାବ ନଷ୍ଟ ହୋଇଯାଇଥିଲା, କ୍ଷତ୍ରିୟର ସ୍ୱଭାବ ରହିଛି ଯୁଦ୍ଧ ଚାପି ଅପଳାୟନ, ଯୁଦ୍ଧରେ ମୃତ୍ୟୁବରଣ କଲେ ମଧ୍ୟ ସେମାନେ ଫେରିବେ ନାହିଁ, କ'ଣ ପ୍ରତ୍ୟାବର୍ତ୍ତନ କରିବେ ନାହିଁ, ପଳାୟନ କରିବେ ନାହିଁ, ଯୁଦ୍ଧରେ ଇଏ ହେଉଛି କ୍ଷତ୍ରିୟର ସ୍ୱଭାବ। କିନ୍ତୁ ତାଙ୍କର ସ୍ୱଭାବ ସେଠି ନଷ୍ଟ ହୋଇଗଲା। ସ୍ୱଭାବ କେତେବେଳେ ନଷ୍ଟ ହୋଇଯାଏ ଆମେ ବର୍ଣ୍ଣନା କରାଯାଇଛି ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ହଁ ସେଇଟା କୁହାଯାଇଛି ଯେ ଯେଉଁମାନେ ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି ତାଙ୍କୁ ଯଦି ସମାଲୋଚନା କରାଯିବ ସେମାନେ ମୃତ୍ୟୁକୁ ଶ୍ରେୟସ୍କର କରିବେ। ସେଇଟା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି। ନାହିଁ ଏଇ ଯେଉଁ ଆମର ଯେଉଁ ଇଏ କହିଲେ ଅର୍ଜୁନ କହିଲେ ଆମର ଯେଉଁ ସ୍ୱଭାବ କେତେବେଳେ ପରିବର୍ତ୍ତନ ହୋଇଯାଏ ଅର୍ଜୁନ କହିଲେ ଦ୍ୱିତୀୟ ଅଧ୍ୟାୟରେ ଭଗବତ ଗୀତାରେ କ'ଣ କହିଲେ କାପନ ଦୋଷ ଭଦ ସ୍ୱଭାବ ପୃଚ୍ଛାମି ତ୍ୱାଂ ଧର୍ମ ସମ୍ମୁଢ ଚେତା ଯଶ୍ରେୟସ୍ୟାନି ସ୍ଥିତଂ ବ୍ରୁହି ତନ୍ମେ ଶିଷ୍ୟସ୍ତେ ହଂସାଦି ମାଙ୍ଗାଂ ପ୍ରପନ୍ନମ୍। ଏଇଟା ଦ୍ୱିତୀୟ ଅଧ୍ୟାୟରେ ଅର୍ଜୁନ ଭଗବାନ କଥା କହିଲେ ତାଙ୍କ ସ୍ୱଭାବ ନଷ୍ଟ ହୋଇଯାଇଥିଲା। ଦ୍ୱିତୀୟ ଅଧ୍ୟାୟ ଶ୍ଳୋକ ଛକ ସାତରେ ଏଇଟା କହୁଛନ୍ତି। ଯେତେବେଳେ ଭଗବତ ଗୀତାରେ ଏ ଯେଉଁ ମହାଭାରତ ଯୁଦ୍ଧ ଆରମ୍ଭ ହେବା ପାଇଁ ସ୍ଥିରକୃତ ହୋଇଗଲା, ମହାଭାରତ ଯୁଦ୍ଧ ପାଇଁ ପ୍ରକୃତରେ ପାଣ୍ଡବମାନେ ଆଗ୍ରହ ନଥିଲେ। ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି କୌରବମାନେ କେତେ ପ୍ରକାର ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିଛନ୍ତି। ପିଲାଦିନରୁ ଦୁର୍ଯ୍ୟୋଧନ ଇତ୍ୟାଦି ପାଣ୍ଡବଙ୍କୁ ହତ୍ୟା କରିବା ପାଇଁ ପିଲାଦିନରୁ ଲାଗିଛନ୍ତି। ଭୀମ ଯେତେବେଳେ ଛୋଟ ପିଲା ଥିଲେ ତାଙ୍କୁ ଭୀଷ୍ମ ଲଡ଼ୁ ଦେଇଥିଲେ ମାରିବା ପାଇଁ। ଏସବୁ ମହାଭାରତ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଯମୁନା ନଦୀ ତଟରେ ହସ୍ତିନାପୁର ଯମୁନା ନଦୀ ରହିଛି, ଯମୁନା ନଦୀ ତଟରେ ଗୋଟେ ବଢ଼ିଆ ସୁନ୍ଦର ପ୍ୟାଲେସ୍ ନିର୍ମାଣ କରିଥିଲେ ଧୃତରାଷ୍ଟ୍ର ମହାରାଜ ଏ ପିଲାମାନେ ଖେଳିବା ପାଇଁ। ସେଠି ତାଙ୍କ ପାଇଁ ଗୋଟେ ପ୍ୟାଲେସ୍ ହୋଇଯାଇଥିଲା। ସେଠି ଯାଇଥିଲେ ଥରେ ବଣଭୋଜି କରିବା ପାଇଁ। ଭୀମଙ୍କର ତ ବହୁତ ଖାଇବା ପାଇଁ ବହୁତ ଆଗ୍ରହ ରହିଛି ଖାଦ୍ୟ ପାଇଁ, ତେଣୁ ଦୁର୍ଯ୍ୟୋଧନ କ'ଣ କଲେ ସବୁ ପ୍ରକାର ଲଡ଼ୁ ତିଆରି କଲେ ଏବଂ ସେ ଲଡ଼ୁରେ ବିଷ ମିଶାଇକି ଦେଇଦେଲେ ତାଙ୍କୁ, ବିଷ ଲଡ଼ୁ ଦେଇଦେଲେ ଭୀମ ମୃତ୍ୟୁବରଣ କଲେ। ତେଣୁ ସେ ଫିଙ୍ଗିଦେଲେ, ଯମୁନାରେ ଫିଙ୍ଗିଦେଇ ପଳାଇଗଲେ। ଫିଙ୍ଗିଦେଇ ଯେତେ ପଳାଇଗଲେ ସେଇ ସମୟରେ ସେ ଯେଉଁ ଯାଇକରି ଯମୁନା ନା ଗଙ୍ଗା, ଗଙ୍ଗା ଯମୁନା ଦୁଇଟା ଯାକ ଅଛି ବୋଧେ ନା କ'ଣ, ହସ୍ତିନାପୁରରେ ଗଙ୍ଗା ମଧ୍ୟ ରହିଛନ୍ତି, ଯମୁନା ମଧ୍ୟ ରହିଛନ୍ତି ବୋଧେ ନା, ଯମୁନା ନାହାନ୍ତି, ଯମୁନା ଏପଟେ ବୃନ୍ଦାବନ, କିନ୍ତୁ ସେଇଠୁ ଗୋଟେ ପଟେ ଗଙ୍ଗା ଗୋଟେ ପଟେ ଯମୁନା ବୋଲି କୁହାଯାଏ। ଏବେ ହଉ ଗଙ୍ଗା ନଦୀ ଏ ଯେଉଁ ପକାଇଦେଲେ, ଗଙ୍ଗା ରହିଛନ୍ତି ସେ ପକାଇଦେଲେ, ସେହି ସମୟରେ ସେ ଯାଇକରି ପାତାଳପୁରରେ ପହଞ୍ଚିଗଲେ। ପାତାଳପୁରରେ ଯେତେବେଳେ ପହଞ୍ଚିଗଲେ ସେହି ସମୟରେ ବାସୁକୀ ସେଠି ରହିଛନ୍ତି, ପାତାଳପୁରର ମୁଖ୍ୟ ହେଉଛନ୍ତି ବାସୁକୀ। ଭଗବତ ଗୀତାରେ ଭଗବାନ କହିଛନ୍ତି ସର୍ପାଣାମ ଅସି ବାସୁକୀ, ସର୍ପ ମାନଙ୍କ ଭିତରେ ମୁଁ ହେଉଛି ବାସୁକୀ, କି ଭଗବାନଙ୍କ ଜଣେ ବିଭୂତି ବାସୁକୀ। ଯେଉଁ ବାସୁକୀକୁ ବାସୁକୀ ଦ୍ୱାରା ସମୁଦ୍ର ମନ୍ଥନ କରାଯାଉଥିଲା, ମନ୍ଦର ପର୍ବତକୁ ଗୋଡ଼େଇକିରି ସମୁଦ୍ର ମନ୍ଥନ କରୁଥିଲେ। ତେଣୁ ବାସୁକୀଙ୍କ ପାଖରେ ଜଣେ ଥିଲେ ଯିଏକି ତାଙ୍କର କୁନ୍ତୀଦେବୀଙ୍କର ବଂଶ ପୂର୍ବ ବଂଶଧର, ସେ ସେଇଠି ଥିଲେ, ସେ ତାଙ୍କୁ ଚିହ୍ନିଲେ, ଭୀମକୁ ଜାଣିଲେ, ତେଣୁ ସେ ତାଙ୍କୁ ସତ୍କାର କରିବା ପାଇଁ କହିଲେ, ବାସୁକୀ ଅନୁରୋଧ କଲେ। ତେଣୁ ତାଙ୍କୁ ସବୁ ପ୍ରକାର ଅଭ୍ୟର୍ଥନା କରାଗଲା, ତାଙ୍କୁ ସବୁ ପ୍ରକାର କ'ଣ ଭେଟି ଦିଆଗଲା। ଏସବୁ ତାଙ୍କର ସେଠି ରହିଛି ଅମୃତ କୁଣ୍ଡ ରହିଛି, ଏ ଗୋଟିଏ କୁଣ୍ଡ ଅମୃତ ଯଦି ପାନ କରିବେ ତାହେଲେ ହଜାର ହାତୀର ବଡ଼ ସେମାନେ ପ୍ରାପ୍ତ ହେବେ, ଏତେ ଅମୃତର ଶକ୍ତି ରହିଛି ଅମୃତ। ତେଣୁ ଏଇଭଳି ଭାବରେ ଭୀମଙ୍କୁ ଦିଆଗଲା, ଯେତେ କିଛି ନୋ ଲିମିଟେସନ। ତେଣୁ ସେ ଆଠ କୁଣ୍ଡ ଅମୃତ ପାନ କରିଦେଲେ, ଆଠ କୁଣ୍ଡ ଅମୃତ ଯେତେବେଳେ ପାନ କରିଦେଲେ ତାଙ୍କର 8000 ହାତରେ ବଡ଼ ହୋଇଗଲା। କୌରବମାନେ ଚାହୁଁଥିଲେ ଏହାକୁ ନିପାତ କରିବା ପାଇଁ, ତାଙ୍କର ସବୁ ବିଭିନ୍ନ ପ୍ରକାର ଶକ୍ତି ଇତ୍ୟାଦି ଦେଖିକି, ଗୁଣ ଇତ୍ୟାଦି ଦେଖିକିରି ଆଉ ତାଙ୍କର ବଡ଼ ବଢ଼ିଗଲା। ଏବଂ ତାଙ୍କର ଆଗରୁ ମଧ୍ୟ ଥିଲା ହାତୀର ବଳ, ଏଇଭଳି ଭାବେ ତାଙ୍କର 10000 ହାତୀର ବଳ ଅଛି ବୋଲି କୁହାଯାଏ। ଭୀମଙ୍କର ଏତେ ବଳ ତାଙ୍କର ଥିଲା, ପିଲାଦିନ ଯେତେବେଳେ ସେ ଜଙ୍ଗଲରେ ରହୁଥିଲେ ସେହି ସମୟରେ ଥରେ କୁନ୍ତୀଦେବୀ ଭୀମଙ୍କୁ କୋଳରେ ବସେଇଛନ୍ତି, ସେହି ସମୟରେ ଗୋଟେ ସିଂହ ଗର୍ଜନ ଶୁଣିଲେ, ସିଂହ ଗର୍ଜନ ଶୁଣି ସେ ଟିକେ ଏପଟ ସେପଟ ହୋଇଯିବାରୁ ପିଲାଟି ତଳେ ପଡ଼ିଗଲା, ଯେଉଁ ପଥର ଉପରେ ପଡ଼ିଗଲା, କୁନ୍ତିଦେବୀ ହାହାକାର କରିବା ପାଇଁ ଆରମ୍ଭ କଲେ। ମୋ ପୁଅ ଯଦି ମୃତ୍ୟୁବରଣ କଲା, ଦେଖିଲା ବେଳକୁ କ'ଣ ହେଇଛି ନା ସେ ପଥରଟି ଫାଟି ଯାଇଛି। ଯିଏ ଶକ୍ତି ରହିଛି ଭୀମଙ୍କର, ଭୀମଙ୍କର ଯେତେବେଳେ ଜନ୍ମ ହେଇଥିଲା ସେତେବେଳେ ଆକାଶବାଣୀ ହେଇଥିଲା, ଏଇ ବାୟୁଦେବଙ୍କ ପୁତ୍ର ଆକାଶବାଣୀ ହେଇଥିଲା ଯେ ଇଏ ବହୁତ ପ୍ରବଳ ଯୋଦ୍ଧା ହେବେ, ପ୍ରବଳ ପରାକ୍ରମୀ ହେବେ, ଏଇଭଳି ଭାବରେ ଆକାଶବାଣୀ ହେଇଥିଲା। ସବୁ ପାଣ୍ଡବ ପୁତ୍ରମାନଙ୍କର ଯେତେବେଳେ ଆବିର୍ଭାବ ହେଉଥିଲା, ଜନ୍ମ ହେଉଥିଲା, ସେହି ସମୟରେ ଏଇଭଳି ଭାବରେ ଆକାଶବାଣୀ ହେଇଥିଲା। ସେଇଭଳି ଭାବରେ ଏ କୁରୁବଂଶରେ ଜଣେ ଆସୁଛନ୍ତି ଭୀଷ୍ମଦେବ, ତାଙ୍କର ମଧ୍ୟ ଆଜିର ଆବିର୍ଭାବ ତିଥି, ଭୀଷ୍ମାଷ୍ଟମୀ ତିଥି, ଭୀଷ୍ମଦେବଙ୍କର ଆଜିର ତିଥିରେ ଆବିର୍ଭାବ ହେଇଥିଲା। ହଟ କରିବା ଆଜି ଅଛି ତୁମେ ଆମର ଇଏ ଥିବ ନେଟ୍ରେ ମିଳିବ, ପାଠ କରିବା। ଓହୋ, ଆମର ପ୍ରଥମ ସ୍କନ୍ଦ ନବମ ଅଧ୍ୟାୟରେ ବିଷ୍ଣୁ ସ୍ତୁତି ପାଠ କରିବା, ବଢ଼ିଆ କଥା ମନେ ପକେଇଲ। ବିଷ୍ଣୁଙ୍କ ସ୍ତୁତି ପାଠ କରିବା, ତାଙ୍କ କୃପା ପ୍ରାର୍ଥନା କରିବା ଆଜି ତାଙ୍କର ଆବିର୍ଭାବ ଦିବସ। ତେଣୁ ଏଇଭଳି ଭାବରେ ଭୀମଙ୍କର ଏତେ ଶକ୍ତି ଥିଲା, ବଢ଼ିଗଲା, ଦଶହଜାର ହାତରେ ବଳ ହେଇଗଲା। ତାପରେ ପୁଣି ତାଙ୍କୁ ସେ ସର୍ବମାନଙ୍କ ଦ୍ୱାରା ପଠେଇଦେଲେ ହସ୍ତିନାପୁରକୁ। ହଁ, ଏମାନେ ଭାବୁଛନ୍ତି, କୌରମାନେ ଭାବୁଛନ୍ତି ଭୀମ ଚାଲିଗଲା, ଗୋଟେ କାଳ ଗଲା, ଏଇଭଳିଆ ମିଛ କାରିକ କାନ୍ଦନା କରୁଥିଲେ ବାହାରେ ଦେଖିବା ପାଇଁ। କିନ୍ତୁ ଯେତେବେଳେ ଭୀମ ଆସିଗଲା ସେତେବେଳେ କ'ଣ କହିବା, ପାଣ୍ଡବମାନଙ୍କୁ ବହୁତ ଆନନ୍ଦ ଯୁଧିଷ୍ଠିର ଚାରି। ଏଇଭଳି ଭାବରେ ସେମାନେ ରହୁଥିଲେ କୌରମାନ ପକ୍ଷରେ, କୌରମାନଙ୍କ ସହିତ ମିଶିକି ରହୁଥିଲେ, ଏଇଭଳି ଭାବ ପିଲାଦିନରୁ ତାଙ୍କର ଶତ୍ରୁତା ଆଚରଣ କରୁଥିଲେ। ତେଣୁ ଏଇଭଳି ଭାବରେ ଅନ୍ତିମରେ ତାଙ୍କୁ ଲକ୍ଷାଗୃହରେ ଜାଳିଦେବା ପାଇଁ ସେ ବ୍ୟବସ୍ଥା କରାଯାଇଥିଲା। ତୃତୀୟ ସ୍କନ୍ଦ ନବମ ତୃତୀୟ ସ୍କନ୍ଦ ପ୍ରଥମ ଅଧ୍ୟାୟରେ ଏଇଟା ବିଦୁର କହୁଛନ୍ତି, ଉଦ୍ଧବ କହୁଛନ୍ତି ବିଦୁରଙ୍କୁ, ଯଦା ତୁ ରାଜା ସୁସୁତାନ ସାଧୁନ ଧର୍ମେଣ ବିନାଷ୍ଟ ଦୃଷ୍ଟି ଭ୍ରାତୁର୍ଦ୍ଧବିଷ୍ଟ ସୁସୁତାନ ବିବନ୍ଧୁନ ପ୍ରବେଶ ଲକ୍ଷା ଭବନେ ଦଦା। ତୃତୀୟ ସ୍କନ୍ଦ ପ୍ରଥମ ଅଧ୍ୟାୟ ଶ୍ଳୋକ ଛଅରେ ଏଇଟା ଉଦ୍ଧବ କହୁଛନ୍ତି ବିଦୁରଙ୍କୁ, ସେ କହୁଛନ୍ତି ଯେତେବେଳେ ବିଦୁର ମହାଭାରତ ଯୁଦ୍ଧ ପୂର୍ବରୁ ସେ ଚାଲିଗଲେ, ଏଭଳି ଭାବରେ ଦୁର୍ଯ୍ୟୋଧନ ତାଙ୍କୁ ଅପମାନ କଲେ, ଆମେ ସେ କଥା କହିବା, ଏ କଥା ଆସିବ, ସେ ଚାଲିଯାଇଥିଲେ ତୀର୍ଥ କରିବା ପାଇଁ, ପାଖାପାଖି 35 ବର୍ଷ କାଳ ତୀର୍ଥ କରି ଯେତେବେଳେ ଫେରୁଛନ୍ତି, ସେ ସମୟରେ ମହାଭାରତ ଯୁଦ୍ଧ ଶେଷ ହେଇଯାଇଛି, ଆଉ କୌରବମାନେ ସବୁ ମୃତ୍ୟୁବରଣ କରିଛନ୍ତି, ଭଗବାନ ମଧ୍ୟ ନାହାନ୍ତି, ଭଗବାନ ମଧ୍ୟ ଚାଲିଯାଇଛନ୍ତି, କିନ୍ତୁ ପାଣ୍ଡବମାନେ ଅଛନ୍ତି। ତାପରେ ସେ ଏହିଭଳି ଭାବରେ ଆସିକରି ବୃନ୍ଦାବନରେ ଉଦ୍ଧବଙ୍କ ସହିତ ତାଙ୍କ ଦେଖା ହେଇଛି। ଏ ତୃତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରୁ ଚତୁର୍ଥ ଅଧ୍ୟାୟ 4 ଶ୍ଳୋକରେ ବିଦୁର ଉଦ୍ଧବ ସମ୍ବାଦ ରହିଛି, ଯେଉଁଥିରେ ଏଇ ଭାଗବତ ଦଶମ ସ୍କନ୍ଧ ସଂକ୍ଷେପରେ ସବୁ ବର୍ଣ୍ଣନା କରାଯାଇଛି। ଦଶମ ସ୍କନ୍ଧ ଭଗବାନଙ୍କ ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କରିଦେଇଛନ୍ତି ଉଦ୍ଧବ। ତେଣୁ ଏଇଭଳି ଭାବରେ ଯେତେ ପଚାରୁଥିଲେ ପାଣ୍ଡବମାନଙ୍କ ବିଷୟରେ, ଭଗବାନ ବିଷୟରେ, ସେ ସମୟରେ ଉଦ୍ଧବ ଏସବୁ କଥା କହୁଛନ୍ତି। ତାଦୃ ଏଇ ଗୋଟିଏ ଶ୍ଳୋକ ରହିଛି, ଯଦା ତୁ ରାଜା ସୁସୁତାନ ସାଧୁନ, ଏଭଳି ଅସାଧୁ ଥିଲେ ପାଣ୍ଡବ କୌରବମାନେ, ବିଶେଷ ଭାବରେ ଧୃତରାଷ୍ଟ୍ର, ସୁସୁତାନ ତାଙ୍କର ଯେଉଁ 100 ପୁତ୍ର ଥିଲେ, ଏମାନେ ସବୁ ଅସାଧୁ ପୁତ୍ର ଥିଲେ। ପୁଷ୍ଣନ ଅଧର୍ମେଣ ବିନଷ୍ଟ ଦୃଷ୍ଟି, ତାଙ୍କର ତ ଦୃଷ୍ଟି ନଷ୍ଟ ହୋଇଯାଇଥିଲା, ଯଦିଓ ସିଏ ବ୍ୟାସଦେବଙ୍କ ପୁତ୍ର ଥିଲେ, କିନ୍ତୁ ତଥାପି ତାଙ୍କର ଅସତ୍ସଙ୍ଗ ଫଳରେ ତାଙ୍କର ସବୁ ଅସତ୍ ଗୁଣ ସବୁ ଆସିଯାଇ ଦେଖାଯାଉଥିଲା। ନିଜ ପିଲାମାନଙ୍କୁ ପୁଷ୍ଣନ ଅଧର୍ମେଣ, ତାଙ୍କର ପୁତ୍ରମାନଙ୍କୁ ଅଧର୍ମରେ ପାଳନ କରୁଥିଲେ, ଧର୍ମରେ ପାଳନ କରୁଥିଲେ, ଯଦିଓ ଭଗବାନଙ୍କର ପୁତ୍ର ସିଏ, ଧର୍ମ ଭଗବାନ ସ୍ୱୟଂ ବ୍ୟାସଦେବ ଭଗବାନଙ୍କର ଜଣେ ଅବତାର, କିନ୍ତୁ ସିଏ ତାଙ୍କ ପୁତ୍ରମାନଙ୍କୁ ଅଧର୍ମରେ ପାଳନ କରୁଥିଲେ। କୃଷ୍ଣନ ଅଧର୍ମେଣ ବିନଷ୍ଟ ଦୃଷ୍ଟି, ଏକରେ ତ ତାଙ୍କର ଚକ୍ଷୁ ନଷ୍ଟ ହୋଇଯାଇଛି, କିନ୍ତୁ ଭିତରେ ମଧ୍ୟ ଅନ୍ତଃଚକ୍ଷୁ ମଧ୍ୟ ନଷ୍ଟ ହୋଇଯାଇଛି, ଜ୍ଞାନ ମଧ୍ୟ ନଷ୍ଟ ହୋଇଯାଇଛି, ବିନଷ୍ଟ ଦୃଷ୍ଟି। ଭ୍ରାତୁର୍ଜ୍ୟେଷ୍ଠ ସୁତାନ ବିବନ୍ଧୁ, ତାଙ୍କର ସାନ ଭାଇ ପାଣ୍ଡୁ ସେ ମୃତ୍ୟୁବରଣ କରିଥିଲେ, ତାଙ୍କର ପୁତ୍ରମାନେ ଅନାଥ ହୋଇକି ରହିଥିଲେ, କିନ୍ତୁ ପ୍ରବେଶ ଲକ୍ଷା ଭବନୀ ଦଦା, ରକ୍ଷା ଭବନ ବାରଣାବର୍ତ୍ତ ଯେଉଁଟାକ ବର୍ତ୍ତମାନ ବାରଣାସୀ, ସେଇଠି ଏଭଳି ଭାବରେ ଗୋଟେ ପ୍ରାସାଦ ନିର୍ମାଣ କରିଥିଲେ ଯେ କହିଲେ ଧୃତରାଷ୍ଟ୍ର କହିଲେ ଦୁର୍ଯ୍ୟୋଧନ ଯୁଧିଷ୍ଠିରଙ୍କୁ କହିଲେ ଦେଖ ପୁତ୍ର ତୁମେମାନେ ରାଜପୁତ୍ର ତୁମେ କାହିଁକି ଏଠି ଶହେ ଭାଇଙ୍କ ପାଖରେ କଞ୍ଜଷ୍ଟେଡ଼ ରହିବ, ତୁମ ପାଇଁ ଗୋଟେ ରାଜପ୍ରସାଦ କରିଦେଇଛୁ ଏବଂ ସେଇଠି ତୁମେ ଆରାମରେ ରହିବ କହି ତାକୁ ପଠେଇଲେ। ଯଦିଓ ବିଦୁର ଜାଣିଥିଲେ ଷଡ଼ଯନ୍ତ୍ର, ବିଦୁର ଜାଣିଥିଲେ ମହାଭାରତରେ ବର୍ଣ୍ଣନା କରାଯାଇଛି, ବିଦୁର ତାକୁ ମ୍ଳେଚ୍ଛ ଭାଷାରେ କହିଦେଲେ, ଇଙ୍ଗିତ ଦେଲେ ସେଠି ବହୁତ ପ୍ରକାର ଅସୁବିଧା ରହିଛି, ସତର୍କ ହୋଇ ରହିବ। ତେଣୁ ଯେତେ ଦିନ ରହିଲେ ପାଖାପାଖି ବର୍ଷ ସେମାନେ ରହିଲେ ସେଠି, ପ୍ରତିଦିନ କେହି ଶୟନ କରୁନଥିଲେ, ମାନେ ଜଣେ ଜାଗିକି ରହୁଥିଲା, ଜଣେ ସେକ୍ୟୁରିଟି ଭଳିଆ ଜାଗିକି ରହୁଥିଲା, ଆଉ ସବୁ ଚାରି ଭାଇ ଶୟନ କରୁଥିଲେ। ମା ଥିଲେ ସେଠି, କୁନ୍ତୀ ଦେବୀ ଥିଲେ, କାରଣ ଏସବୁ ମ୍ଳେଚ୍ଛ ଭାଷା କହିଲେ ଇଂରାଜୀ ଭାଷାରେ ସେ କହିଥିଲେ ସବୁ ସେ କଥା। ତେଣୁ ଏଇଭଳି ଭାବରେ ସେମାନେ ଆସିକରି ଏଇଠି ରହିଥିଲେ ଏବଂ ଅନ୍ତିମରେ ଯେତେବେଳେ ସମୟ ଆସିଗଲା ସେହି ସମୟରେ ଗୋଟେ ବିଦୁରଙ୍କର ବ୍ୟବସ୍ଥାରେ ଗୋଟେ ଟନେଲ ତିଆରି ହୋଇଥିଲା, ତା ଭିତରେ ଗୋଟେ ଟନେଲ ଭଳିଆ ସୁଡ଼ଙ୍ଗ ନିର୍ମାଣ କରାଯାଇଥିଲା। ସୁଡ଼ଙ୍ଗ ଯେତେବେଳେ ନିର୍ମାଣ ସରିଲା ସେତେବେଳେ ଇଏ ଅପେକ୍ଷା ନ କରି ନିଜେ ଭୀମ ସେ ଘରକୁ ଜାଳି ଦେଇକରି ପଳାଇଗଲେ, ଚାରି ଭାଇଙ୍କୁ ଧରିକିରି ମାଙ୍କୁ ଧରି ପଳାଇଗଲେ। ଏବଂ ଦୈବ କ୍ରମେ ସେହି ସମୟରେ ଗୋଟେ ଆଦିବାସୀ ମହିଳା ତାର ପାଞ୍ଚ ପୁଅ ମଧ୍ୟ ଥିଲେ, ସେଇଦିନ ସେଠି ଆସି ସେମାନେ ରହିଥିଲେ। ଯେଉଁଦିନ ଯିବେ ସେଦିନ ସେମାନେ ଗୋଟେ ବହୁତ ବିରାଟ ବଡ଼ ଭୋଜି ପ୍ରଦାନ କଲେ, ବିରାଟ ବଡ଼ ଭୋଜି ପ୍ରଦାନ କଲେ, ବିରାଟ ଭୋଜି ସବୁ ବର୍ଣ୍ଣାବତର ଲୋକମାନେ ସବୁ ପ୍ରସାଦ ସବୁ ପାଇଲେ। ଏଭଳି ଭାବ ପାଇ ସେମାନେ ମଧ୍ୟ ସେଠି ପ୍ରସାଦ ପାଇଲେ, ଆଉ ସେମାନେ ସେଠି ବାରଣ୍ଡାରେ ରହିଥିଲେ ଏଇଟା ଜାଣିନଥିଲେ ଭୀମ, ତେଣୁ ସେ ଜାଣିଦେଲେ ସେଥିରେ ଏମାନେ ମଧ୍ୟ ମୃତ୍ୟୁବରଣ। ଏ ଭଗବାନ ବ୍ୟବସ୍ଥା, ତେଣୁ ସମସ୍ତେ ଭାବିଲେ ପାଣ୍ଡବମାନେ ମୃତ୍ୟୁବରଣ କଲେ, କାରଣ ଜଣେ ସ୍ତ୍ରୀ ଲୋକର ମୃତ ଶରୀର ପଡ଼ିଛି ଆଉ ପାଞ୍ଚ ଜଣ ପୁରୁଷ ଲୋକଙ୍କର ମୃତ ଶରୀର ପଡ଼ିଛି, ତେଣୁ ସେମାନେ ଭାବିଲେ ଏଇଥିରେ ସବୁ ଏଇଠି ରହିଥିଲେ ପାଞ୍ଚ ଭାଇ ମା ରହିଥିଲେ ସବୁ ମୃତ୍ୟୁବରଣ କଲେ। ଏମିତିକି କ୍ରନ୍ଦନ କଲେ ଧୃତରାଷ୍ଟ୍ରରୁ ଆରମ୍ଭ କରିକିରି ଭୀଷ୍ମଦେବ ବିଦୁର ସବୁ କ୍ରନ୍ଦନ କଲେ, ଏମିତିକି ଭଗବାନ କୃଷ୍ଣ ମଧ୍ୟ ଆସି ପହଞ୍ଚିଲେ ସେଠି। ଭଗବାନ କୃଷ୍ଣଙ୍କୁ ସେହି ସମୟରେ ହେଇଥିଲା 38 ବର୍ଷ ପାଖାପାଖି ହେଇଥିଲା, 38 ବର୍ଷ ପାଖାପାଖି ଏମାନେ ମଧ୍ୟ ସେଇ ଇଏ ହେଇଥିଲେ, ମାନେ ଏମାନେ ମଧ୍ୟ ସେଇ ପାଖାପାଖି ବୟସ। ପାଣ୍ଡବମାନେ ଯୁଧିଷ୍ଠିର ମହାରାଜଙ୍କର ଗୋଟିଏ ବର୍ଷ ଜ୍ୟେଷ୍ଠ ଥିଲେ କୃଷ୍ଣଙ୍କ ଠାରୁ, କିନ୍ତୁ ଭୀମ ଏବଂ କୃଷ୍ଣ ଭୀମ ଏବଂ ଯୁଧିଷ୍ଠିର ଭଗବାନ ଠାରୁ ବଡ଼, କିନ୍ତୁ ପାଣ୍ଡବ ହେଉଛନ୍ତି ତାଙ୍କର ସଖା, ତାଙ୍କର ଏକା ସମବୟସ୍କ ସେମାନେ। ଏମିତିକି ଭଗବାନଙ୍କ ବିବାହ ହୋଇଯାଇଥିଲା, ବିବାହ କରିଥିଲେ ରୁକ୍ମିଣୀଙ୍କୁ, ବିବାହ କରିଥିଲେ ଯାହାକି ଆମେ ସବୁ ସକାଳେ ଏଇ ରୁକ୍ମିଣୀ ବିବାହ ତ ଚାଲିଛି ଆଉ, ରୁକ୍ମିଣୀ ପ୍ରସଙ୍ଗ ଚାଲିଛି, ବିବାହ ପ୍ରସଙ୍ଗ ଆଉ। ଏଇଠି ରୁକ୍ମିଣୀ ଯିବେ ଯାଇକି ଦ୍ୱାରକାରୁ, ଭଗବାନ ଯାଇକିରି ଦ୍ୱାରକାରୁ ଯାଇକିରି ହସ୍ତିନାପୁର ଯାଇ କ୍ରନ୍ଦନ କରିବେ କୃଷ୍ଣ ବଳରାମ, ଏଇଟା ପରେ ବର୍ଣ୍ଣନା କରାଯିବ ଏଇ କଥାଟିକୁ। ରୁକ୍ମିଣୀ ଯାଇକି ତାଙ୍କୁ ସମ୍ବାଦ ଦେବେ, ତାଙ୍କର ପିତା ସତ୍ରାଜିତକୁ ବଧ କରିଥିବେ, ସତଧନ ନା କିଏ ସତଧନ, କାରଣ ସେ ଗୋଟେ ପାଇଥିବେ ମଣି, ସମତକ ମଣି। ଏଇ ଲୀଳା ଚାଲିବ, ଏଇ ଲୀଳା ଭଗବାନ ବିବାହ ଲୀଳା ତ ଚାଲିଛି ଆଉ, 58-59 ଅଧ୍ୟାୟ ପର୍ଯ୍ୟନ୍ତ ଚାଲିବ ଭଗବାନ ବିବାହ ଲୀଳା। ବିବାହ ଲୀଳା ସହିତ ଅନ୍ୟମାନେ ଅନ୍ୟ ସବୁ ଲୀଳା ମଧ୍ୟ ରହିଛି। ଯାହା ହଉ, ଏଭଳି ଭାବରେ ଯେତେବେଳେ ମୃତ୍ୟୁବରଣ କଲେ ସେମାନେ ଭାବିଲେ ସେ ପାଣ୍ଡବମାନେ ମୃତ୍ୟୁବରଣ କଲେ, ଯାହା ହଉ ଆଜି ପର୍ଯ୍ୟନ୍ତ ଚେଷ୍ଟା କରିକରି ବହୁ ପଡ଼ିନଥିଲା, ଏଇଥରକ ହେଇଗଲା। ଧୃତରାଷ୍ଟ୍ର ମଧ୍ୟ ଖୁସି, ଏବଂ ଦୁର୍ଯ୍ୟୋଧନ କଥା କ'ଣ କହିବା, କେତେ ଆନନ୍ଦ ତାର, ଆଜି ଚକ୍ରାନ୍ତରେ ସେ ସଫଳ ହେଲା କହିକିରି ବହୁତ ଆନନ୍ଦରେ ରହୁଥିଲେ ସେମାନେ, କିନ୍ତୁ ବାହାରକୁ କାନ୍ଦିକିରି ଦେଖୁଥିଲେ, କାନ୍ଦିଲା ଭଳି ରହୁଥିଲେ। ଯାହା ହଉ, ପାଣ୍ଡବମାନେ ପଳେଇଗଲେ, ପାଣ୍ଡବମାନେ ଯାଇକିରି ବନବାସ ରହିଲେ, ଏଭଳି ଭାବେ ରହିକିରି ଭଗବାନ ବ୍ୟବସ୍ଥାରେ ପାଣ୍ଡବମାନେ ସବୁ ବିଭିନ୍ନ ସ୍ଥାନ ବୁଲିଥିଲେ। ପାଣ୍ଡବମାନେ ଏହି ସମୟରେ ଦ୍ରୌପଦୀଙ୍କୁ ସେ ବିବାହ କରିଥିଲେ ପାଣ୍ଡବମାନେ, ଏହିଭଳି ଭାବରେ ଯାଇକିରି ଯେତେବେଳେ ଦ୍ରୌପଦୀ ବିବାହ କରିଥିଲେ ସେ ବିରାଟ ରାଜ୍ୟରେ, ଦ୍ରୌପଦୀ ବିବାହ କରିକି ଯେତେବେଳେ ଫେରିଲେ ସେହି ସମୟରେ ଧୃତରାଷ୍ଟ୍ର କ'ଣ କଲେ ନା ତାଙ୍କୁ ଗୋଟେ ଅଧା ରାଜ୍ୟର ଅଧା ପ୍ରଦାନ କଲେ। ତା ପୂର୍ବରୁ ମଧ୍ୟ ଏଇଠି ଆସିବ 48 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନ ମୋତେ ପଠେଇଥିବେ ଅକ୍ରୁରକୁ, 10-48 ଅଧ୍ୟାୟରେ ଆମେ ଆଗରୁ ଆଲୋଚନା କରିଛେ। ତେଣୁ ଏଇଭଳି ଭାବରେ ହେଇକିରି ଧୃତରାଷ୍ଟ୍ର ତାଙ୍କୁ ରାଜ୍ୟର ଅଧା ଦେବେ, କ'ଣ ଅଧା ଦେବେ ନା ମରୁଭୂମିଟା ଦେବେ, ତମେ ମରୁଭୂମିଟା ନା ଖାଣ୍ଡବ ପ୍ରସ୍ତ ମରୁଭୂମି ନିହ ତୁମେ ଆନନ୍ଦରେ ରହିବ ସେଠି ଭଗବାନ ଯେଉଁଠି ଅଛନ୍ତି ସେଠି ସବୁ ପ୍ରକାର ଜୟ ଲାଭ ହବ। ଆମେ ଏଇ କଥାଟା କହିବା ପ୍ରସଙ୍ଗରେ ଏସବୁ ପ୍ରସଙ୍ଗ ଆସିଗଲା। ଏଠି ଜୟ ଶବ୍ଦ ରହିଛି, ଭଗବାନ ଯେଉଁଠି ରହିଛନ୍ତି ସେଠି ଜୟ ଆସିବ। ଯେଉଁ କହିଗଲା ନା ହନ୍ୟମାନ ବଳାନିକ ବୃଷ୍ଣି ବି ଜୟ କାଙ୍କି ବି ଜୟ, ଭଗବାନଙ୍କ ଗୋଟେ ନାମ ହେଉଛି ଜୟ। ସେଇ ଯେଉଁଠି ଭଗବାନ ରହିଛନ୍ତି ସେଠି ସବୁ ପ୍ରକାର ଜୟ ଲାଭ ହବ। ସେଠି ଖାଣ୍ଡବ ପ୍ରସ୍ଥକୁ ମଧ୍ୟ ସେମାନେ ଇନ୍ଦ୍ରପ୍ରସ୍ଥରେ ପରିଣତ କରିଦେବେ, ଏଭଳି ଭାବରେ ବ୍ୟବସ୍ଥା କରିବେ। ଏବଂ ସମଗ୍ର ପୃଥିବୀର ସେ ସମ୍ରାଟ ହେବେ, ରାଜସ୍ୱ ଯଜ୍ଞ କରିବେ। ଏସବୁ କଥା ମହାଭାରତରେ ବର୍ଣ୍ଣନା କରାଯାଇଛି। ରାଜସ୍ୱ ଯଜ୍ଞ କରିବେ, କଲାପରେ ତାପରେ ପୁଣି ଇଏ କରିବେ, ପୁଣି ଷଡ଼ଯନ୍ତ୍ର କରିବେ। କୌରମାନେ ଷଡ଼ଯନ୍ତ୍ର କ'ଣ କରିବେ ନା ଶକୁନି ଥିବେ, ଶକୁନି ପଶା କପଟ ପଶା କପଟ ପଶା ଖେଳିବା ପାଇଁ ଡାକିବେ। ଧୃତରାଷ୍ଟ୍ର ତାଙ୍କୁ ଅନୁରୋଧ କରିବେ, କ୍ଷତ୍ରିୟମାନେ ଯୁଦ୍ଧ ଏବଂ ପଶାକୁ ମନା କରିପାରିବେ ନାହିଁ। ତାଙ୍କୁ ଯଦି ଆହ୍ୱାନ କରାଯିବ, ନିମନ୍ତ୍ରଣ କରାଯିବ, ସେମାନେ ମନା କରିପାରିବେ ନାହିଁ। ଏ କ୍ଷତ୍ରିୟର ଧର୍ମ, ଏ ସ୍ୱଭାବରେ କଥାଟି ଆସିଗଲା। କ୍ଷତ୍ରିୟର ସ୍ୱଭାବ ହେଉଛି ଏଇଟା, କାଳ୍ପନିକ ଦୋଷରୁ ଏସବୁ କଥା ଆସୁଛି। ତେଣୁ ଯାହା ହଉ, ଏଇଭଳି ଭାବରେ ଯେତେବେଳେ କପଟ ପଶାରେ ଦୁଇ ଥର, ଗୋଟେ ଥର ହାରିଲେ ସେସବୁ ଦ୍ରୌପଦୀ ସବୁ ହେଲା ସବୁ କଥା ସବୁ ରହିଛି, ପୁଣି ତାଙ୍କୁ ଛାଡ଼ିଦେଲେ, ପୁଣି ତାପରେ ସେକେଣ୍ଡ ଟାଇମ୍ ପୁଣି ହାରିଲେ, ଦ୍ରୌପଦୀଙ୍କୁ ବାଜି ରଖିଲେ, ଦ୍ରୌପଦୀଙ୍କୁ ବିଭସ୍ତ୍ର କରିବା ପାଇଁ ଚେଷ୍ଟା କରାଯାଇଥିଲା, ଏସବୁ କଥା ସବୁ ରହିଛି। ତାପରେ ବାର ବର୍ଷ ଅଜ୍ଞାତ, ବାର ବର୍ଷ କ'ଣ ବନବାସ, ଗୋଟେ ବର୍ଷ ଅଜ୍ଞାତବାସ, ଏଇଭଳି ଭାବରେ କଥା ହେଇଥିଲା। ଆମେ ସେଇଟାକୁ ବିସ୍ତାର ଭାବରେ କହିବା ନାହିଁ, ସବୁ ତ ସବୁ ଜାଣନ୍ତି ଏସବୁ କଥା। ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇ ମହାଭାରତ ଯୁଦ୍ଧ। ତେଣୁ ଗୋଟିଏ ବର୍ଷ ଯେଉଁ ଅଜ୍ଞାତବାସ ରହିଲେ, ସେହି ସମୟରେ ସେମାନେ ବିରାଟ ରାଜ୍ୟରେ ରହୁଥିଲେ, ବିରାଟ ରାଜ୍ୟରେ ରହୁଥିଲେ ପାଣ୍ଡବମାନେ। ଯେତେବେଳେ ଅଜ୍ଞାତବାସ ସରିଗଲା, ସେତେବେଳେ ଭଗବାନ ପଠେଇଲେ, ଭଗବାନ ଗଲେ ଦୂତ ରୂପରେ ଯାଇଥିଲେ, ଶାନ୍ତି ଦୂତ ରୂପରେ ଯାଇଥିଲେ। ଏ କଥା ଏଠି ସିଏ କହୁଛି ଲକ୍ଷ୍ମୀ ଭଗବାନ କଥା। ତେଣୁ ତାପରେ ଯେତେବେଳେ ଭଗବାନ ଗଲେ ଶାନ୍ତିଦୂତ ହିସାବରେ, ସେଇଟା ମଧ୍ୟ ଉଦ୍ଧବ କହିଛନ୍ତି, ସେଇ ପ୍ରଥମ ଅଧ୍ୟାୟରେ କହିଛନ୍ତି ଯେ ତୃତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟ ଶ୍ଳୋକ 9:3-9 ସେ କହୁଛନ୍ତି, ଯଦାଚ ପାର୍ଥ ପ୍ରହିତ ସବାୟା ଜଗତ ଗୁରୁ ଜାନି ଜବାଦ କୃଷ୍ଣ ନାତାନି ପୁଂସାମୃତାୟନାନି ରାଜୋରୁମେନେ କ୍ଷତ ପୁଣ୍ୟ ଲେସା। ଯଦାଚ ପାର୍ଥ ପ୍ରହିତ ସଭାୟା, ପାର୍ଥ କରି ଯୁଧିଷ୍ଠିର ମହାରାଜ ପଠେଇଲେ, ଭଗବାନଙ୍କୁ ପଠେଇଲେ, ଦେଖନ୍ତୁ ପ୍ରହିତ ସଭାୟାଙ୍କୁ ସେ ସେଇ ଗଲେ, ସେ ହସ୍ତିନାପୁର ସଭାକୁ ଗଲେ। ଜଗତଗୁରୁ ସେ ଭଗବାନ, ବସୁଦେବଂ ସୁତଂ ଦେବଂ କଂସ ଚାଣୁର ମର୍ଦ୍ଦନ ଦେବକୀ ପରମାନନ୍ଦ ସମନ୍ଦେ ଜଗଦ୍ଗୁରୁ। ଜଗଦ୍ଗୁରୁ ସିଏ, କିନ୍ତୁ ଜଗଦ୍ଗୁରୁ ଜାଣି ଜଗତ କୃଷ୍ଣ, ଭଗବାନ ନିଜେ ଗଲେ, ବିରାଟ ରାଜ୍ୟରୁ ଗଲେ, ହସ୍ତିନାପୁରକୁ ଗଲେ, ଯାଇକିରି ବହୁତ ସୁନ୍ଦର କଥା କହିଲେ ଭଗବାନ। କଥା ହେଉଛି ଅମୃତପୂର୍ଣ୍ଣ କଥା, ମଧୁରୟା ଗିରା ବାକୟା ବୁଧ ମନୋଗୟା ପୁଷ୍କରେ ବିଧି କରିନା ବୀର ମୁହତି ଅଧର ଦ୍ୱିଗୁଣା ପାୟଚନା। ଭଗବାନଙ୍କର ବଚନ କେତେ ମଧୁର ହେ ଘିରା, ବହୁତ ମଧୁର ବଚନ ଭଗବାନଙ୍କର। ତେଣୁ ଏହିଭଳି ଭାବରେ ଭଗବାନ କଥା କହିଥିଲେ ସେଠି ହସ୍ତିନାପୁର ସଭାରେ, ବହୁତ ସଭାସଦ ସେଠି ରହିଥିଲେ, ହସ୍ତିନାପୁରବାସୀମାନେ ସବୁ ଥିଲେ, ଭୀଷ୍ମଦେବ ଥିଲେ, ଯିଏକି ଆଜିର ଆବିର୍ଭାବ ତିଥି ତାଙ୍କର, ମହାଜନ ସିଏ, ବିଦୁର ମଧ୍ୟ ମହାଜନ, ସେ ଯମରାଜ, ସ୍ୱୟଂ ଯମରାଜ, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ ଇତ୍ୟାଦି ବହୁତ ପ୍ରସିଦ୍ଧ ସବୁ ପଣ୍ଡିତମାନେ ଥିଲେ, ବିଦ୍ୱାନମାନେ ଥିଲେ, ବହୁତ ସଭାସଦମାନେ ଥିଲେ। ଏଭଳି ଭାବରେ ସେଇ ହସ୍ତିନାପୁର ସଭାରେ ଭଗବାନ ଯାଇକି କଥା କହିଥିଲେ, ସେଇଟା ଯଦାଚ ପାର୍ଥ ପ୍ରହିତ ସଭାରେ ଭଗବାନ ଆସିକିରି, ଜଗଦ୍ଗୁରୁ ଜାନି ଜଗତ କୃଷ୍ଣ, ଭଗବାନ ଆସିକିରି, ନ ତାନି ପୁଂସା ଅମୃତାୟ ନାନି, ଭଗବାନ କଥା ହେଉଛି ଅମୃତ, ତବ କଥା ଅମୃତ, ଭଗବାନ କଥା ହେଉଛି ଅମୃତ। ଆମେ ଯେଉଁ କଥା କହୁଛେ ସେ ପ୍ରକୃତିର ଅମୃତ ହଁ ତାଦ୍ୱାରା ସାମୃତ ତୃପ୍ତସ୍ୟ ନାନ୍ୟତ୍ର ସାତ୍ରିକୋଚି ଭାଗବତ ହେଉଛି ଅମୃତ ଏଇଟାକୁ ଯେଉଁମାନେ ଆସ୍ୱାଦନ କରନ୍ତି ସେମାନେ ଆଉ କେଉଁଥିରେ ଆନନ୍ଦ ପ୍ରାପ୍ତ ହୋଇପାରିବେ ନାହିଁ ବ୍ୟାସଦେବଙ୍କର ଅନ୍ତିମ ଅବଦାନ ଏତେ ଶାସ୍ତ୍ର ରଚନା କଲେ କିନ୍ତୁ ଶାନ୍ତି ପ୍ରାପ୍ତ ହୋଇପାରିଲେ ନାହିଁ ଭାଗବତଙ୍କ ଶାସ୍ତ୍ରକୁ ରଚନା କଲେ ସେ ଶାନ୍ତି ପ୍ରାପ୍ତ ହେଲେ ଇଏ ଅମୃତ ଲୋକମାନଙ୍କର କ'ଣ ଯଶ୍ୟାଙ୍ଗ ସ୍ନେହ ପରମ ପୁରୁଷେ ଭକ୍ତିର ଉତ୍ପତ୍ତି ପୁଂସ ଶୋକ ମୋହ ଭୟ ପା ଭବରୋଗ ଚାଲିଯିବ ଇଏ ଅମୃତ ଆମକୁ ରୋଗ ହେଇଛି ଆମେ ଶୋଇବା ପରିବର୍ତ୍ତେ ଯଦି ଭାଗବତ ଶୁଣିବା ମଧ୍ୟ ଆମ ରୋଗ ଭଲ ହେବ ଶୋଇଲେ ଭାବେ ରୋଗ ଭଲ ହେବ ନାହିଁ କିନ୍ତୁ ଯଦି ଭାଗବତ ଶୁଣିବା ତାହେଲେ ଆମ ରୋଗ ଭଲ ହେଇଯିବ ଶୋକ ମୋହ ଭାଇ ହେଉଛି ଗୌଣ ଫଳ ମୁଖ୍ୟ ଫଳ ହେଉଛି କୃଷ୍ଣ ପ୍ରେମ ପ୍ରାପ୍ତ ହେବା ଏଭଳି ଶାସ୍ତ୍ର ରଚନା କରିଛନ୍ତି ଲୋକମାନେ ଜାଣନ୍ତି ନାହିଁ ଏ କଥା ତେଣୁ ସେ ରୋଗ ହେଇଛି ବୋଲି କହିକି ଶୋଇବେ ବାରୁ ଶୋଇବେ କିନ୍ତୁ ଯଦି ରୋଗ ହେଲେ ମଧ୍ୟ ଯଦି ଆସି ବସିବେ କଥା ଭାଗବତ କଥା ଶୁଣିବେ ତାହେଲେ ତାଙ୍କୁ ରୋଗ ଭଲ ହେଇଯିବ ଇଏ ଅମୃତ ଭଗବାନ କଥା ହେଉଛି ଅମୃତ ତେଣୁ ଭଗବାନଙ୍କ ସବୁକିଛି ଅମୃତ ଭଗବାନ ଯେତେ କଥା କହୁଥିଲେ ନ ତାହାନି ପୁରୁଷ ଅମୃତା ଏ ନା ଆନି ଭଗବାନ କଥା ଅମୃତପୂର୍ଣ୍ଣ କଥା ଭୀଷ୍ମଦେବ ବିଦୁର ଆଦି ସେସବୁ ଅମୃତକୁ ଆସ୍ୱାଦନ କରୁଥିଲେ ସେସବୁ ପାନ କରୁଥିଲେ ସେ କଥାକୁ ଶ୍ରବଣ କରୁଥିଲେ ପାନ କରୁଥିଲେ କିନ୍ତୁ ରାଜରୁ ମେନେ କେତେ ପୂର୍ଣ୍ଣ ହେଲେ ସା ଇଏ ଯେଉଁ ରହିଛନ୍ତି ଆମର ଦୁର୍ଯ୍ୟୋଧନ ଇତ୍ୟାଦି ସେଇଟାକୁ ଭଲ ଲାଗିଲେ ନାହିଁ ତାଙ୍କୁ ସେ ମନା କରିଦେଲେ ନା ବିନା ଯୁଦ୍ଧେ ସୂର୍ଯ୍ୟଙ୍କରି ମେଦିନୀ ଦେବି ନାହିଁ ଭଗବାନ ଏମିତିକି ପାଞ୍ଚ ଖଣ୍ଡି ଗ୍ରାମ ମଧ୍ୟ ମାଗିଥିଲେ ମହାଭାରତରେ ଶାନ୍ତି ପର୍ବରେ ବର୍ଣ୍ଣନା ମହାଭାରତରେ କ'ଣ କେଉଁଠି ବର୍ଣ୍ଣନା କରାଯାଏ ସେଇଟା ଉଦ୍ୟୋଗ ପର୍ବ ପୂର୍ବ ଯେଉଁ ରହିଛି ସେ ପର୍ବରେ ବର୍ଣ୍ଣନା ସଭା ପର୍ବ ଏସବୁ ବର୍ଣ୍ଣନା କରାଯାଇଛି ଏମିତିକି ପାଞ୍ଚ ଖଣ୍ଡି ଗ୍ରାମରେ ମଧ୍ୟ ସେ ସନ୍ତୁଷ୍ଟ ହେଇଛି ଭଗବାନ ଯୁଧିଷ୍ଠିର ମହାରାଜ କହିଲେ ଆପଣ ଯାହା କହିବେ ସେଥିରେ ଆମେ ରାଜି କୃଷ୍ଣ ତମେ ଯାହା କହିବେ ସେ କୃଷ୍ଣ ସାନ ଭାଇ ହେବେ ତାଙ୍କୁ ତେଣୁ ସେ ତମେ ଯେଉଁଥିରେ ଯାହା କହିବେ ଆମେ ସେଥିରେ ରାଜି କିନ୍ତୁ ଦ୍ରୌପଦୀ ତାଙ୍କର ବେଣୀ ଖୋଲିକି ରଖୁଥିଲେ ଦ୍ରୌପଦୀ ବେଣୀ ଖୋଲିକରି କାହା ପୂର୍ବରୁ ବହୁତ ଘଟଣା ହେଇଯାଇଛି ନା ଯେଉଁ କଚ ସ୍ପର୍ଶ କରିଥିବାରୁ ତାଙ୍କର ଆୟୁଷ ହତ ହେଇଯାଇଥିଲା ଏସବୁ କଥା ରହିଛି ତେଣୁ ଖାଲି ଦ୍ରୌପଦୀ କୃଷ୍ଣଙ୍କୁ ଖାଲି ନିରୀକ୍ଷଣ କଲେ ଆଉ କିଛି କହିଲେ ନାହିଁ କାରଣ ରାଜା କହୁଛନ୍ତି ଶାନ୍ତି ପାଇଁ ଚାହୁଁଛନ୍ତି ସମସ୍ତେ ଶାନ୍ତି ଚାହୁଁଛନ୍ତି ପାଣ୍ଡବମାନେ ମଧ୍ୟ ଶାନ୍ତି ଚାହୁଁଥିଲେ ଏବଂ ଭଗବାନ ଗଲେ ଶାନ୍ତି ସୁଖ ହିସାବରେ କିନ୍ତୁ ହେଇପାରିଲେ ନାହିଁ ଯୁଦ୍ଧ ପ୍ରସ୍ତାବ ଯୁଦ୍ଧ ଡିକ୍ଲେୟାର କରିକି ଆସିଲେ ଭଗବାନ ତେଣୁ ତାହାପରେ ଯୁଦ୍ଧ ହେଲା ତେଣୁ ଏହିସବୁ ସତ୍ତ୍ୱେ ଅର୍ଜୁନ ମଧ୍ୟ ଭଗବତ ଗୀତା ପ୍ରଥମ ଅଧ୍ୟାୟ କାଲି ପାଠ କଲେ ପ୍ରଥମ ଅଧ୍ୟାୟରେ ତାଙ୍କ ବିଷାଦ ଆସିଗଲା ସେ ମନା କଲେ ଯୁଦ୍ଧ କରିବ ନାହିଁ ବୋଲି ମନା କରିଦେଲେ ଏମିତିକି ଦ୍ୱିତୀୟ ଅଧ୍ୟାୟରେ ମଧ୍ୟ ସେ କହିବେ ଏଇଭଳି ଭାବରେ ନ ଯୋଶ୍ୟ ଆମେ ଯୁଦ୍ଧ କରିବୁ ନାହିଁ କହିକି ଭଗବାନଙ୍କ ଶରଣରେ ଯିବେ ଏଇ ଶ୍ଳୋକଟି ସେ କହିଲେ କାର୍ପଣ୍ୟ ଦୋଷ ବହତ ସ୍ୱଭାବ ଯେତେବେଳେ ପ୍ରଥମ ଅଧ୍ୟାୟରେ ଏସବୁ କଥା କହିଲେ ତାପରେ ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଲେ ଅର୍ଜୁନ ତମର କାହିଁକି ଏସବୁ କ'ଣ ଅନାର୍ଯ୍ୟ ଦୃଷ୍ଟ ଅସ୍ୱର୍ଗମ ଅକୃତକରମ ଅର୍ଜୁନ ଏ ଅନାର୍ଯ୍ୟ କଥା ସବୁ କାହିଁକି ଏସବୁରେ ଆସୁଛି ବିଷମେ ସବୁ ଉପସ୍ଥିତ ଯେତେବେଳେ ଭଗବାନ କହୁଛନ୍ତି ଅର୍ଜୁନ ପୁଣି ତାଙ୍କୁ ଯୁକ୍ତି କରୁଛନ୍ତି ଖତମ ଭୀଷ୍ମ ମହମ ସଂଖ୍ୟେ ଜଣଙ୍କ ଚ ମଧୁସୂଦନ ଏସବୁ ପ୍ରତି ଯେଉଁ ସାମ ଯାହା ବୋଲି ସୂଦନ ତେଣୁ ଭଗବାନ କହିବେ ଦେଖ ତାପରେ ସେ କହିବେ ଚିନ୍ତା କରିବେ ଅର୍ଜୁନ ପ୍ରକୃତରେ ମୁଁ ଜାଣିପାରୁନି କତ ନ ଚତ ବିଦ୍ମ କତର ଅନୁକରିବ ଯଦ୍ବା ଜୟମ ଯଦିବା ନ ଜୟ ଜାଣିବ ହତ୍ୱା ନଦୀ ଶାନ୍ତି ପ୍ରମୁଖ ଧାତରାସ୍ତ୍ରା ଏଇ ଆପୂର୍ବ ଶ୍ଳୋକଟି ଜାଣିପାରୁନି କ'ଣଟା ଠିକ୍ ହେବ ମୋ ପାଖରେ ହାରିଯିବାଟା ଠିକ୍ ହେବ ନା ବିଜୟ ଲାଭଟା ଠିକ୍ ହେବ ତେଣୁ କହିଲେ କାର୍ପଣ୍ୟ ଦୋଷ ବହୁତ ସ୍ୱଭାବ ଆମର ସ୍ୱଭାବଟି ନଷ୍ଟ ହୋଇଯାଇଛି ଏଇ ସ୍ୱଭାବ ନଷ୍ଟ ହେବାରୁ ଏସବୁ କଥା ଆସିଗଲା ଏ ରାଜାମାନେ ସ୍ୱଭାବ ତାଙ୍କ ନଷ୍ଟ ହୋଇଯାଇଛି ସେମାନେ ପଳେଇଯିବା ପାଇଁ ଆରମ୍ଭ କଲେ ଅପହଦ ସ୍ୱଭାବ 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 କ'ଣ କ୍ଷେତ୍ରର ସ୍ୱଭାବ କ'ଣ ନା ଅଠର ଅଠର ଦ୍ୱାରା ଯେଉଁ କୁହାଯାଇଛି ଶୌର୍ଯ୍ୟ ତେଜ ଧୃତି ଦାକ୍ଷ ଯୁଦ୍ଧି ଚାପି ପଳାୟନ ଦାନ ଈଶ୍ୱର ଭାବ ସହ କ୍ଷାତ୍ର କର୍ମ ସ୍ୱଭାବ ଏ ହେଉଛି କ୍ଷେତ୍ରର କର୍ମ ସ୍ୱଭାବ କିନ୍ତୁ ଏଇଟା ହେଉଛି କେଉଁଠି କୁହାଯାଇଛି ଅଠରଶହ ଅଠର ଅଧ୍ୟାୟ ଶ୍ଳୋକ ତେୟାଳିଶରେ ଏଇଟା କହିଛନ୍ତି ଭଗବାନ ନିଜେ କହିଛନ୍ତି କିନ୍ତୁ ଭଗବାନ ପଳେଇବେ ଯୁଦ୍ଧରେ ଭଗବାନଙ୍କ ଲୀଳା ଯାହା କରିବେ ସେ ଭଗବାନ ପୂଜନୀୟ ଭଗବାନ ଯାହା କଲେ କେବେ ନିନ୍ଦନୀୟ ହେବେ ନାହିଁ ଯାହା ହେଉ, ଏଇଭଳି ଭାବରେ ଅର୍ଜୁନ କହୁଛନ୍ତି କାର୍ପଣ୍ୟ ଦୋଷ କୃପଣତା, କୃପଣତା ଦୁଇଟି ଶବ୍ଦ ରହିଛି, ଗୋଟେ ହେଉଛି କୃପଣ, ଗୋଟେ ହେଉଛି ବ୍ରାହ୍ମଣ। କୃପଣ କିଏ ଆମର ବର୍ଣ୍ଣନା କରାଯାଇଛି ଉପନିଷଦରେ, କୃପଣ କିଏ ନା ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇକରି ଏଇ ଭୌତିକ ଜଗତ ଯେତେବେଳେ ସର୍ବତ୍ୟାଗ କରୁଛନ୍ତି, ଭଗବାନ ନ ଜାଣିକରି ସେ ସର୍ବତ୍ୟାଗ କରୁଛନ୍ତି, ସେମାନେ ହେଉଛନ୍ତି କୃପଣ। ଏଇଟା ଗୋଟେ ଉପନିଷଦରେ ବର୍ଣ୍ଣନା କରାଯାଇଛି, ଗାର୍ଗୀଙ୍କୁ କହିଛନ୍ତି, ଏଇଟା କୁହାଯାଇଛି ଯେ କେଉଁ କେଉଁ ଉପନିଷଦ ସେଇଟା ଯେତେବେଳେ ଜଣେ ଇଏ ହେଉଛି କୃପଣ, ଆର ବିପରୀତ ଶବ୍ଦ ହେଉଛି ବ୍ରାହ୍ମଣ। ଏଇଟା କହୁଛନ୍ତି ଉପନିଷଦ ବୃହତ ଆରଣ୍ୟକ ଉପନିଷଦ ବର୍ଣ୍ଣନା କରାଯାଇଛି, ଯାଜ୍ଞବଳ୍କ ଏଇଟା କହିଛନ୍ତି, ଯୋ ବା ଏତତ୍ ଅକ୍ଷରଂ ଗାର୍ଗୀ ଅଭିଜିତ ଅସ୍ମାନ୍ ଲୋକା ପ୍ରୈତି ସ କୃପଣ। ଏଇଟା ବୃହତ ଆରଣ୍ୟକ ଉପନିଷଦରେ ଏଇଟା ବର୍ଣ୍ଣନା କରାଯାଇଛି, ଯେଉଁମାନେ ଭଗବାନ ଅକ୍ଷରକୁ ନ ଜାଣିକରି, ଅକ୍ଷର ବୋଲେ ଭଗବାନ ଯେଉଁମାନେ ନ ଜାଣିକରି ସର୍ବତ୍ୟାଗ କରନ୍ତି, ସେମାନେ ହେଉଛନ୍ତି କୃପଣ। ଆର ବିପରୀତ ଶବ୍ଦ ହେଉଛି ବ୍ରାହ୍ମଣ, ବ୍ରହ୍ମ ଜାନାତି ଇତି ବ୍ରାହ୍ମଣ। ତେଣୁ ଏଇ କୃପଣତା, ଯେଉଁମାନେ ଭଗବାନଙ୍କୁ ଜାଣିନାହାନ୍ତି ସେମାନେ ହେଉଛନ୍ତି ପ୍ରକୃତରେ କୃପଣ, ଯେଉଁମାନେ ଭଗବାନ ଜାଣିଛନ୍ତି ସେମାନେ ହେଉଛନ୍ତି ବ୍ରାହ୍ମଣ। ଏ ବୃହତ ଆରଣ୍ୟକ ଉପନିଷଦର ସଂଜ୍ଞା ଅନୁସାରେ ଆମେ ଏଇଟା ଜାଣିବା। ତେଣୁ ଅର୍ଜୁନ ଯଦିଓ ଭଗବାନ ଜାଣନ୍ତି, କିନ୍ତୁ ଏ ମାନବ ଲୀଳା କରୁଛନ୍ତି, ଭଗବାନ ବଦ୍ଧ ଜୀବନ ରୋଲ କରାଉଛନ୍ତି ତାକୁ, ଅର୍ଜୁନଙ୍କୁ ଭଗବାନଙ୍କର ସକା ସିଏ ସବୁବେଳେ ପାଇଁ ସେ ରହିଛନ୍ତି ଭଗବାନଙ୍କ ସହିତ। ବହୁନି ମେ ଗତି ତାହାନି ଜନ୍ମାନି ତମେ ଚାର୍ଜୁନ ତାନଙ୍କ ବେଦ ସର୍ବାଣୀ ନନ୍ତଙ୍କ ବେଦ ପରନ୍ତ, ଅନେକ ଜନ୍ମ ଧରିକିରି ଭଗବାନ ଆସୁଛନ୍ତି ଏବଂ ତାଙ୍କ ସହିତ ଅର୍ଜୁନ ମଧ୍ୟ ଆସୁଛନ୍ତି, କିନ୍ତୁ ଭଗବାନ ତାକୁ ଭୁଲନ୍ତି ନାହିଁ, କିନ୍ତୁ ଆମେ ବଦ୍ଧ ଜୀବ ହିସାବରେ ଆମେ ସେ ଭୁଲି ଯାଉଛେ। ଅର୍ଜୁନ ଯଦି ବଦ୍ଧ ଜୀବ ନୁହନ୍ତି, ମୁକ୍ତ ଜୀବ, କିନ୍ତୁ ବଦ୍ଧ ଜୀବରେ ରୋଲ କରୁଛନ୍ତି। ତେଣୁ ସେ କହିଲେ କାହାପଣ ଦୋଷ ଅପଦ ସ୍ୱଭାବ ପୃଚ୍ଛାମିତାଂ ଧର୍ମ ସମୁଡ଼ ଚେତା, ତେଣୁ ପ୍ରକୃତ କ'ଣ ଧର୍ମ ମୋର, ବର୍ତ୍ତମାନ ମୋର କ'ଣ କର୍ତ୍ତବ୍ୟ, ମୁଁ ସମୁଡ଼ ହୋଇଯାଇଛି, ଜାଣିପାରୁନାହିଁ କ'ଣ କରିବି। ତେଣୁ ସମୁଡ଼ ଚେତା କାହାପଣ ଦୋଷ ଅପଦ ସ୍ୱଭାବ ପୃଚ୍ଛାମିତାଂ ଧର୍ମ ଯତ୍ଶ୍ରେୟ ସା ନିଶ୍ଚିତ ବୃହିତନ୍ମି, ଆମର କ'ଣ ଶ୍ରେୟ ସେଇଟା ନିଶ୍ଚିନ୍ତ ଭାବ ମୋତେ କୁହନ୍ତୁ। ତେଣୁ ଭଗବାନ ଯଦି କହିବେ ତୁମେ ମୋର ସଖା, ଆଉ ମୁଁ ତୁମେ କ'ଣ କହିବେ, ତୁମେ ପୁଣି ଯୁକ୍ତି କରିବ ନା ନା ପ୍ରଭୁ, ମୁଁ ଆପଣଙ୍କ ଶରଣ ଗଲି, ଶିଷ୍ୟ ସ୍ତେହନ ସାହାଯ୍ୟ ନୁହଁ ତାଙ୍କ ପ୍ରପନ୍ନ, ମୁଁ ଆପଣଙ୍କୁ ଶିଷ୍ୟ ଗ୍ରହଣ କଲି, ଆପଣ ମୋତେ ଶାସନ କରନ୍ତୁ, ସାହାଯ୍ୟ ମା ତାଙ୍କ ପ୍ରପନ୍ନ। ଭଗବାନ କହିବେ ମୁଁ ତୁମର ସଖା, ତୁମର ଯେଉଁମାନେ ଗୁରୁ ସ୍ଥାନୀୟ ଅଛନ୍ତି ସେମାନେ ଯାଇକି ଶିଷ୍ୟ ଗ୍ରହଣ କର, ନା 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 ନହେ ଯତ୍ ଶୋକ ମୁଚ୍ଛସନ ମନ୍ଦିରେ ଆଣ, ନହେଲେ ଏତେ ମୁଁ ଆଉ କାହାକୁ ଦେଖୁନାହିଁ, ମୋର ଶୋକ ସମୁଦ୍ରକୁ ଦୂର କରିବା ପାଇଁ, ଆପଣ ହିଁ ମୋର ଏକମାତ୍ର ଶୋକ ସମୁଦ୍ରକୁ ଦୂର କରିପାରିବେ, ଏହି ଭଗବାନଙ୍କ ଶରଣରେ ଗଲେ। ତେଣୁ ଭଗବାନଙ୍କୁ ଶିକ୍ଷା ପ୍ରଦାନ କରିବେ, ନା ଚାଲିବ ତାପରେ ଭଗବାନ କଥା ଆଉ କାନ ମୋଡ଼ିକିରି ଅର୍ଜୁନଙ୍କର କ'ଣ କହିବେ, ଅଶୁଚ୍ୟାନୁଶୋଚନ ପ୍ରଜ୍ଞା ବାଦାସ ଭାଷ୍ୟ କଥା ସୁନାଗତା ସୁସନାନୁସୂତି ପଣ୍ଡିତା, ବହୁତ ପଣ୍ଡିତ ଭଳି କଥା କହୁଛ, କିନ୍ତୁ ପଣ୍ଡିତମାନେ ଯେଉଁ ବିଷୟରେ ଚିନ୍ତା କରିବା କଥା ନୁହଁ, ସେଇଟା ତୁମେ ଚିନ୍ତା କରୁଛ, ଶରୀର ବିଷୟରେ ଚିନ୍ତା କରୁଛ। ତେଣୁ ଇଏ ହେଉଛି ସ୍ୱଭାବ, କ୍ଷେତ୍ରର ସ୍ୱଭାବ ତାଙ୍କର ନଷ୍ଟ ହୋଇଯାଇଛି, ତେଣୁ ସେମାନେ ହନ୍ୟମାନ ବଳାନିକା, ଯେତେବେଳେ ଅନ୍ୟ ସୈନ୍ୟମାନେ କୋଟି କୋଟି ସୈନ୍ୟ ମୃତ୍ୟୁବରଣ କଲେ ବୋଲି କୁହାଗଲା, ଏତେ ସୈନ୍ୟ ସବୁ ମୃତ୍ୟୁବରଣ କରିଛନ୍ତି, ତେଣୁ ଏଇଟାକୁ ଦେଖିକରି ବୃଷ୍ଣିଭି ଜୟ କାଙ୍କିବି, ବୃଷ୍ଣିଭି ବୃଷ୍ଣିବଂଶରେ ଭଗବାନ ଆସୁଛନ୍ତି, ଏ ଯଦୁବଂଶରୁ ସବୁ ଆସୁଛନ୍ତି, ଯଦୁବଂଶରେ ଅନେକ ବଂଶ ରହିଛି, ତାଦେହରେ ବୃଷ୍ଣିବଂଶ ରହିଛି, ଯଦୁବଂଶ ରହିଛି, ଅନେକ ବଂଶ ମଧ୍ୟ ରହିଛନ୍ତି, ଏହି ବଂଶରେ ଭଗବାନ କୃଷ୍ଣ ଆସିଛନ୍ତି ବୃଷ୍ଣି। ତେଣୁ ବୃଷ୍ଣି ହେଉଛନ୍ତି ଏସବୁ କ୍ଷତ୍ରିୟ ମାନେ ସବୁ, ଯଦୁ ବଂଶରେ ଯଦୁ ଯାଦବ ଯେଉଁ କୁହାଯାଉଛି, ଏମାନେ ସବୁ ନନ୍ଦ ମହାରାଜକୁ ଯାଦବ ବୋଲି କୁହାଯାଉଛି, ଏମାନେ ହେଉଛନ୍ତି କ'ଣ ବୈଶ୍ୟ ଗୋପାଳନ କରୁଛନ୍ତି ସେମାନେ, ଏମାନେ ଏମାନେ ହେଉଛନ୍ତି ବସୁଦେବ, ଏମାନେ ହେଉଛନ୍ତି କ୍ଷତ୍ରିୟ। ଦେବମ୍ବିଡ଼ଙ୍କର ଦୁଇଟି ପତ୍ନୀ ରହିଛନ୍ତି, ବୈଶ୍ୟ ପତ୍ନୀଙ୍କ ଗର୍ଭରେ ଯାହା କହିଛନ୍ତି ପର୍ଜନ୍ୟ, ଏବଂ ତାଙ୍କର କ୍ଷତ୍ରିୟ ପତ୍ନୀଙ୍କ ଗର୍ଭରେ ଯାହା କହିଛନ୍ତି ସୁରସେନ, ସୁରସେନଙ୍କ ପୁତ୍ର ହେଉଛନ୍ତି ବସୁଦେବ, ପର୍ଜନ୍ୟଙ୍କ ପୁତ୍ର ହେଉଛନ୍ତି ନନ୍ଦ ମହାରାଜ। ତେଣୁ ଏମାନେ ସବୁ ସେଇ ଯଦୁଙ୍କ ଠାରୁ ଆସୁଛନ୍ତି, ଯଦୁ ବଂଶରେ ଏମାନେ ସବୁ ଆସୁଛନ୍ତି। ତେଣୁ ଏମାନେ ବୃଷ୍ଣିଭି କହିଲେ ଏଇ ଯେଉଁ ବସୁଦେବ ଆଚାରୀ ଏମାନେ ସବୁ ବଂଶ ଯେଉଁ ଅଛନ୍ତି ବୃଷ୍ଣି ବଂଶ, ଏଇ ବୃଷ୍ଣି ବଂଶରେ ଭଗବାନ କୃଷ୍ଣ ଆସୁଛନ୍ତି, ସିଏ ବି ଯଦୁ ବଂଶ। ତେଣୁ ବୃଷ୍ଣିଭି ଜୟକାଙ୍କ୍ଷୀ ବି ଏମାନେ ଜୟଲାଭ କରିବା ପାଇଁ ଆକାଂକ୍ଷା କରିକରି ଜୟଲାଭ କରିବା ପାଇଁ ଏଠି ଜଣେ ଆଚାର୍ଯ୍ୟ ଟୀକାରେ କହିଛନ୍ତି, ସନାତନ ଗୋସ୍ୱାମୀ ତାଙ୍କ ଆଚାର୍ଯ୍ୟ ଟୀକାରେ କହିଛନ୍ତି ଯେ ଜୟ କହିଲେ ଶ୍ରୀକୃଷ୍ଣ ଭଗବାନ, ଯେଉଁଠି ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁଦ୍ୱାର, ଭଗବତ ଗୀତା ଅନ୍ତିମ ଶ୍ଳୋକରେ ଏଇଟା କହିଲେ, ଯେଉଁଠି ଭଗବାନ ଅଛନ୍ତି 18:78, ଯେଉଁଠି ଭଗବାନ ଅଛନ୍ତି ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁଦ୍ୱାର, ଯେଉଁଠି ପାର୍ଥ ଅଛନ୍ତି ତାଙ୍କର ଭକ୍ତ ରହିଛନ୍ତି ଯିଏ କି ଧନୁର୍ଦ୍ଧର, ତତ୍ର ଶ୍ରୀ ବିଜୟ ଭୂତି ଦୁଃଖ ନୀତି ମଧ୍ୟ, ସେଠି ଶ୍ରୀ ରହିବ, ଶ୍ରୀ କହିଲେ ସବୁ ପ୍ରକାର କ'ଣ ଐଶ୍ୱର୍ଯ୍ୟ ରହିବ, ସେଠି ବିଜୟ ପ୍ରାପ୍ତ ହେବେ ସେମାନେ, ଶ୍ରୀ ବିଜୟ ଭୂତି, ଭୂତି କହିଲେ ବିଭୂତି, ଆଶ୍ଚର୍ଯ୍ୟଜନକ ଶକ୍ତି ସେମାନେ ପ୍ରାପ୍ତ ହେବେ, ଏବଂ ନୀତି ମଧ୍ୟ ସେଠି ରହିବ, ଏବଂ ଧ୍ରୁବ, ଧ୍ରୁବ କହିଲେ ସବୁବେଳେ ପାଇଁ ରହିବ, ସଞ୍ଜୟ କହିଲେ ମୋର ମତି ଇତି ମେ ମୋର ମତି, ଯିଏକି ଦିବ୍ୟ ଦୃଷ୍ଟି ପ୍ରାପ୍ତ ହୋଇଥିଲେ, ଦିବ୍ୟ ଦୃଷ୍ଟି ପ୍ରାପ୍ତ ହୋଇକରି ସେ ରହିକରି କେଉଁଠି ହସ୍ତିନାପୁର ରହିକରି କୁରୁକ୍ଷେତ୍ର ଯୁଦ୍ଧକୁ ଦେଖିପାରୁଥିଲେ, ଖାଲି ଦେଖିପାରୁଥିଲେ ତା ନ ଶୁଣିପାରୁଥିଲେ, ଭଗବାନଙ୍କ କଥା ସ୍ୱୟଂ ଶୁଣୁଥିଲେ, ସିଏ କୌଣସି କନେକ୍ସନ୍ କିଛି ନଥିଲା, ଦିବ୍ୟ ଦୃଷ୍ଟି ପ୍ରାପ୍ତ ଭଗବାନ କଥା ମଧ୍ୟ ରହିଛି, ବୈଜ୍ଞାନିକମାନେ ଇଏ କରୁଛନ୍ତି, ଭଗବାନ ଯେଉଁ କଥା କହିଥିଲେ 5000 ବର୍ଷ ତଳେ ସେ ସାଉଣ୍ଡ ୱେଭ୍ ସାଉଣ୍ଡ ଭାଇବ୍ରେସନ୍ ବର୍ତ୍ତମାନ ମଧ୍ୟ ରହିଛି, ତାକୁ ସେମାନେ ଚେଷ୍ଟା କରୁଛନ୍ତି ବାହାର କରିବା ପାଇଁ, ଟ୍ରେସ୍ କରିବା ପାଇଁ ସେ ସାଉଣ୍ଡ ଭାଇବ୍ରେସନ୍, ଏହି ଏନର୍ଜି କେବେ ନଷ୍ଟ ହେବନି ନାହିଁ, ବୈଜ୍ଞାନିକମାନେ ସବୁ ରହିଛନ୍ତି ଏଠି ବସିଛନ୍ତି, ବୈଜ୍ଞାନିକ ଏନର୍ଜି କେବେ ନଷ୍ଟ ହେବ, ଟ୍ରାନ୍ସଫର୍ମ ହେବ କେବଳ, କିନ୍ତୁ ସାଉଣ୍ଡ ଏନର୍ଜିଟା କେମିତି ନଷ୍ଟ ହେବ, ସେ ରହିଛି ଉପଯୁକ୍ତ ଇଏ ପ୍ରାପ୍ତ ହୋଇଗଲେ, ସାଉଣ୍ଡ ଏନର୍ଜି କ୍ୟାଚ୍ କରିବା ପାଇଁ ତାଙ୍କ ପାଖରେ ଶକ୍ତି ଥିଲା, ଶୁଣୁଥିଲେ ସେ, ଲାଷ୍ଟ କହିଲେ ନା ଇତିହାସ ବାସୁଦେବସ୍ୟ ପାର୍ଥ ସେ ମହାତ୍ମା ସମ୍ବାଦ ଅଶ୍ରୁ ଅଦ୍ଭୁତ ବ୍ରହ୍ମ ଅର୍ଷଣ, ସବୁ ଶୁଣୁଥିଲେ, ସ୍ୱୟଂ ଯାହା ସ୍ୱୟଂ ପଦ୍ମନାଭସ୍ୟ ଭଗବାନ ଯେଉଁ କହୁଥିଲେ ସ୍ୱୟଂ ସେ ଶୁଣୁଥିଲେ, ବାସୁଦେବଙ୍କ କଥା ସେ ଶୁଣୁଥିଲେ। ତେଣୁ ଏଇଭଳି ଭାବରେ ଭଗବାନଙ୍କର ଯେଉଁ ରହିଛି କଥା ସେଠି ଶ୍ରୀ ବିଜୟ ଦୁବା ନୀତି ମତି ମମ ମୋର ମତି, ଏଇଭଳି ଭାବରେ ଅର୍ଜୁନ ଯେଉଁ ସଞ୍ଜୟ ଯେଉଁ କହିଲେ ଅନ୍ତିମ ଶ୍ଳୋକଟି ଏଇଟା, ଏଇ ଆଚାର୍ଯ୍ୟମାନେ ଟୀକାରେ କହନ୍ତି, ଆର କହିବାର କାରଣ ଥିଲା ବର୍ତ୍ତମାନ ମଧ୍ୟ ସଞ୍ଜୟ କହିବାକୁ ଚାହୁଁଥିଲେ, ସିଧାସଳଖ ନୁହଁ ପରୋକ୍ଷ ଭାବରେ କହିଲେ, ବର୍ତ୍ତମାନ ମଧ୍ୟ ସମୟ ଅଛି, ତୁମେ ଯଦି ତୁମର ପୁତ୍ରମାନଙ୍କୁ ସମ୍ବାଦ ଦେବ, ସେମାନେ ଯଦି ସନ୍ଧି ପ୍ରସ୍ତାବ ଦେବେ, ତାହେଲେ ତୁମ ପୁତ୍ରମାନଙ୍କ ଜୀବନ ରହିଯିବ, କିନ୍ତୁ ଧୃତରାଷ୍ଟ୍ର ଶୁଣିଲେ ନାହିଁ, ତେଣୁ ସବୁ ମୃତ୍ୟୁବରଣ କଲେ। ଯାହା ହଉ, ଏଇଭଳି ଭାବରେ ଆପଦ ସ୍ୱଭାବ ଜୟ, ଯେଉଁଠି ଭଗବାନ ରହିଛନ୍ତି ସେଠି ଜୟ ଲାଭ, ନିଶ୍ଚିତ ଭାବେ ଲାଭ ହେବ, ଭଗବାନ ଗୋଟେ ନାମ ହେଉଛି ଜୟ, ଭଗବତ ଗୀତାରେ ଭଗବାନ ଜୟସ୍ମି ବ୍ୟବସାୟସ୍ମି 10 ଅଧ୍ୟାୟରେ ଭଗବାନ କହିଲେ, ବ୍ୟବସାୟରେ ମୁଁ ହେଉଛି ଜୟ, ଜୟସ୍ମି ବ୍ୟବସାୟସ୍ମି ସତ୍ୟମ ସତ୍ୟବତାମ, ସତ୍ୟ କହିଲେ ଆମର ହୃଦୟ ଯେଉଁ ରହିଛି, ଆମର ସତ୍ୟ ବା ଆତ୍ମା ଯେଉଁ ରହିଛି, ଏ ଭଗବାନ ସେ ପରମାତ୍ମା ରୂପରେ ରହିଛନ୍ତି, ସତ୍ୟମ ସତ୍ୟବତାମ, ତେଣୁ ଭଗବାନ ତାଙ୍କ ପାଖରେ ଅଛନ୍ତି, ତେଣୁ ସେ ଜୟ କାଙ୍କ୍ଷିବି କୃଷ୍ଣ ବୃଷ୍ଣି ବି ଜୟ କାଙ୍କ୍ଷିବି। ଜୟ ବିଷୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ କ'ଣ ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି, ଜୟ ବା ପରାଜୟ ଯେଉଁ ହେବ କେମିତି ହେବ, 5ଟି କାରଣ ରହିଛି, 18 ଅଧ୍ୟାୟରେ ଭଗବାନ ସେଇଟା କହିଲେ, କହିଲେ 18 ଅଧ୍ୟାୟରେ କେଉଁ ଶ୍ଳୋକରେ କହିଲେ, ପଞ୍ଚେତାନି ମହାବାହୁ କାରଣାନି ନିବଦ୍ଧମେ ସାଂଖ୍ୟେ କୃତାନ୍ତ ପୁକ୍ତାନି ସିଦ୍ଧେ ସର୍ବକର୍ମଣାମ, କ'ଣ କ'ଣ ସେ 5ଟି କର୍ମ 5ଟି କାରଣ କ'ଣ ନା, 18 ଶ୍ଲୋକ 13 କହୁଛନ୍ତି, 14 ଶ୍ଲୋକ କହିଲେ କ'ଣ କ'ଣ 5ଟି କାରଣ, ଅଧିଷ୍ଠାନ ତଥା କର୍ତ୍ତା କରଣଂ ଚ ପୃଥକ୍ ବିଧମ ବିବିଧାଶ୍ଚ ପୃଥକ୍ ଚେଷ୍ଟା ଦୈବଂ ଚୈବାତ୍ର ପଞ୍ଚମ, 18 ଶ୍ଲୋକ 14 ଏଇଟା କହୁଛନ୍ତି, ଏଇ 5ଟି କାରଣ ରହି ସବୁ କର୍ମର କାରଣ ଏଇ 5ଟି ରହିଛି, ଅଧିଷ୍ଠାନ ଯେଉଁ ସ୍ଥାନରେ କାର୍ଯ୍ୟ କରାଯାଉଛି, ଏବଂ କର୍ତ୍ତା ଯିଏ କାର୍ଯ୍ୟ କରୁଛନ୍ତି ଏବଂ କରଣଂଚ ପୃଥକ୍ ବିଧମ୍ ଯାହାଦ୍ୱାରା କାର୍ଯ୍ୟ କରାଯାଉଛି ବା ଇନ୍ଷ୍ଟ୍ରୁମେଣ୍ଟ କାରଣ ପୃଥକ୍ ବିଧମ୍ ବିବିଧାସ ପୃଥକ୍ ଚେଷ୍ଟା ଏଣ୍ଡେଭର୍ ଯାହା କୁହାଯାଏ ଚେଷ୍ଟା ବିଭିନ୍ନ ପ୍ରକାର ଚେଷ୍ଟା କରୁଛନ୍ତି ଏଇଠି ଆମେ ଦେଖିବା ଗୋଟିଏ ସ୍ଥାନରେ କାର୍ଯ୍ୟ ହେଉଛି କୁଣ୍ଡିନପୁର ନିକଟରେ ଯୁଦ୍ଧ ହେଉଛି ସ୍ଥାନ ଗୋଟିଏ ଯଦି ସ୍ଥାନ କର୍ତ୍ତା ଅଲଗା ଅଲଗା କର୍ତ୍ତା ସବୁ ରହିଛନ୍ତି ସେପଟେ ଶତ୍ରୁ ସୈନ୍ୟମାନେ ସବୁ ରହିଛନ୍ତି ସେମାନେ ଯୁଦ୍ଧ କରୁଛନ୍ତି ଏପଟେ ବୃଷ୍ଣି ସୈନ୍ୟମାନେ ସବୁ ରହିଛନ୍ତି ଯାଦବ ସୈନ୍ୟମାନେ ରହିଛନ୍ତି ଏମାନେ ସବୁ କର୍ତ୍ତା ଅଧିଷ୍ଠାନ ତଥା କର୍ତ୍ତ କରଣଚ ପୃଥକ୍ ବିଧମ୍ ସମସ୍ତେ ଧନୁ ବା କିଏ କେଉଁଠି ବିଭିନ୍ନ ପ୍ରକାର ଅସ୍ତ୍ରରେ ଯୁଦ୍ଧ କରୁଛନ୍ତି ଏସବୁ କରଣ ପୃଥକ୍ ବିଧମ୍ ବିବିଧା ହସ୍ତ ପୃଥକ୍ ଚେଷ୍ଟା ସମସ୍ତେ ଚେଷ୍ଟା କରୁଛନ୍ତି ଜୟଲାଭ କରିବା ପାଇଁ ପୃଥକ୍ ଚେଷ୍ଟା ଏବଂ ଦୈବମ ଚୈବାତ୍ର ପଞ୍ଚମ ପଞ୍ଚମ କାରଣ ହେଉଛି ବହୁତ ମୁଖ୍ୟ କାରଣ ହେଉଛି ଦୈବମ ବା ଭଗବାନ ଭଗବାନଙ୍କର ଇଚ୍ଛାରେ କିଏ ଜୟଲାଭ କରୁଛି କି ପରାଜୟ ହେଉଛି ସମସ୍ତେ ଚାହୁଁଛୁ ଜୟ କାଙ୍କ୍ଷିବି କିନ୍ତୁ ପାଣ୍ଡବ ମାନେ ପାଣ୍ଡବ ନୁହଁ ଏଠି ବିଷ୍ଣୁମାନେ ଏମାନେ ସବୁ ପର୍ଯ୍ୟାୟ ପ୍ରାପ୍ତ ହେବେ ସେମାନେ ସବୁ ପରାଜୟ ପ୍ରାପ୍ତ ହେବେ ତେଣୁ ଏଇଠି 18:14 କହୁଛନ୍ତି ଭଗବାନ ନିଜେ କହୁଛନ୍ତି ଶାରୀରମ୍ ବା ମନୋବୀର୍ଯ୍ୟ କର୍ମ ପ୍ରହାରବଚନ ନାର୍ଯ୍ୟ ବା ବିପରୀତ ବା ପଞ୍ଚାୟତ ତ ସେ ହେଇଦେବ ଧାର୍ମିକ କାର୍ଯ୍ୟ ହେଉ ବା ଅଧାର୍ମିକ କାର୍ଯ୍ୟ ହେଉ ସେଥିରେ ଏଇ ପାଞ୍ଚଟି ହେଉଛି ତାର କାରଣ ତେଣୁ ଯେଉଁଠି ଭଗବାନ ଅଛନ୍ତି ଯେଉଁଠି ଧର୍ମ ଅଛି ସେଠି ନିଶ୍ଚିନ୍ତ ବିଜୟ ଲାଭ ହେବ ତେଣୁ ଏମାନେ ଜୟ କାଙ୍କ୍ଷିବି ଏମାନେ ଜୟ ଚାହୁଁଛନ୍ତି ସେମାନେ ମଧ୍ୟ ଜୟ ଚାହୁଁଥିଲେ ସେମାନେ ଯେଉଁ ସେ ପରାଜୟ କାଙ୍କ୍ଷିବି ସେମାନେ ପରାଜୟ ଚାହୁଁଥିଲେ ତା ନୁହେଁ ସେମାନେ ଚାହୁଁଥିଲେ ଜୟ କିନ୍ତୁ ଜଣେ ଜୟ ଲାଭ କରିବେ ଅନ୍ୟ ଜଣେ ପରାଜୟ ହେବେ 8:12 ଶ୍ଳୋକଟି କୁହାଯାଇଛି 9 ଅଧ୍ୟାୟରେ ସମୁଦ୍ର ମନ୍ଥନ ଲୀଳାରେ ଏଇ ଶିକ୍ଷାଟି ଦେଇଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହୁଛନ୍ତି ଏଇଟା କ'ଣ ନା ଆମେ ଦେଖିବା ସେଠି ମଧ୍ୟ ଯୁଦ୍ଧ ଚାଲିଥିଲା ଦେବତାମାନଙ୍କର ଏବଂ ଅସୁରମାନଙ୍କ ଭିତରେ ଯୁଦ୍ଧ ଚାଲିଥିଲା ଏବଂ ତା ପୂର୍ବରୁ ସେମାନେ ସମୁଦ୍ର ମନ୍ଥନ କରୁଥିଲେ ଦୁଇ ଜଣ ଯାକ ମିଶିକି ସମୁଦ୍ର ମନ୍ଥନ କରୁଥିଲେ ଭଗବାନ ତାଙ୍କୁ କହିଥିଲେ ତମେ ଯାଅ ତାଙ୍କ ସହ ସନ୍ଧି କର ଏସବୁ କଥା ରହିଛି 8:5 ବାହାର ଏ 8 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସମୁଦ୍ର ମନ୍ଥନ ଲୀଳା ଏ ଲୀଳାଟି ଷଷ୍ଠମାନଙ୍କ ସମୟରେ ହେଇଥିଲା ଚାକ୍ଷୁଷମାନଙ୍କ ସମୟରେ ହେଇଥିଲା ତେଣୁ ଅନ୍ତିମରେ ଯେତେବେଳେ ଅମୃତ ବାହାରିଲା ସେତେବେଳେ ଭଗବାନ ମୋହିନୀ ରୂପରେ ଆସିକରି ଦେବତାମାନଙ୍କୁ ସମୁଦ୍ର ଅମୃତ ବଣ୍ଟନ କଲେ ଅସୁରମାନଙ୍କୁ ବଞ୍ଚିତ କଲେ ସେହି ପ୍ରସଙ୍ଗରେ ଏ କଥାଟି କୁହାଯାଇଛି 8:9 ଏଇଟା କୁହାଯାଇଛି କହୁଛନ୍ତି କ'ଣ ନା ଏବଂ ସୁରାସୁରଗଣ ସମଦେଶ କାଳ ହେତୁଅର୍ଥକାନ୍ମତୟୋପି ଫଳେ ବିକଳ୍ପ 8:9-28 ଏଇଟା କୁହାଯାଇଛି ଏହିଭଳି ଭାବରେ ଆମେ ଦେଖିବା ସମସ୍ତଙ୍କର ସମାନ ପରିଶ୍ରମ ଇତ୍ୟାଦି ସବୁ ରହିଛି କିନ୍ତୁ ଜଣେ ଜୟଲାଭ କରୁଛି ଜଣେ ପରାଜୟ ଲାଭ କରୁଛି ଏବଂ ସୁରାସୁରଗଣ ସମଦେଶ କାଳ 8:9-28 ଶ୍ଲୋକଟି ଅଛନ୍ତି ସୁଖଦେବ ଗୋସ୍ୱାମୀ ଏଇ ଶିକ୍ଷାଟି ଦେଉଛି ସମୁଦ୍ର ମନ୍ଥନ ଲୀଳାର ଶିକ୍ଷାଟିକୁ ପରୀକ୍ଷିତ ମହାରାଜଙ୍କ ମାଧ୍ୟମରେ 60,000 ମନୁଷ୍ୟମାନଙ୍କୁ ଦେଉଛନ୍ତି ଏବଂ ସମସ୍ତ ମାନବ ସମାଜ ପ୍ରଦାନ କରୁଛନ୍ତି ଏହିଭଳି ଭାବରେ ସୁରସୁରାଗଣ ସମଦେଶ କାଳ ତାଙ୍କର ସବୁକିଛି ସମାନ ଥିଲା ଦେଶ କଲେ ସ୍ଥାନ ସମାନ ଥିଲା କ୍ଷୀର ସମୁଦ୍ର ନିକଟରେ ଯୁଦ୍ଧ ହେଉଥିଲା ସମୟ ମଧ୍ୟ ସମାନ ଥିଲା କାଳ ସମାନ ଥିଲା ଏବଂ ହେତୁ ଅର୍ଥ କର୍ମ ମଧ୍ୟ ଫଳ ବିକଳ୍ପ ହେତୁ ଯେଉଁଥିପାଇଁ କାର୍ଯ୍ୟ କରୁଥିଲେ ସମାନ ଥିଲା ଅର୍ଥ ଯାହା ସବୁ ସମୁଦ୍ର ମନ୍ଥନ ପାଇଁ ଲାଗୁଥିଲା ସବୁ ସେସବୁ ସମାନ ଥିଲା କର୍ମ ମଧ୍ୟ ସମାନ ଥିଲା ହେତୁ ଅର୍ଥ କର୍ମ ମତି ମଧ୍ୟ ସମାନ ଥିଲା କିନ୍ତୁ ଫଳ ବିକଳ୍ପ ଫଳ ଅଲଗା ଅଲଗା ହେଲା କାହିଁକି ନା କାରଣ ହେଉଛି ତତ୍ରାମୃତଂ ସୁରଗଣା ଫଳ ମଧ୍ୟ ସାହାକୁ ଦେବତାମାନେ ଏ ଅମୃତକୁ ବହୁତ ଆନନ୍ଦରେ ଅନ୍ଧସା ବହୁତ ସହଜ ପ୍ରାପ୍ତ ହୋଇଗଲେ କିନ୍ତୁ ଯତ୍ ପାଦ ପଙ୍କଜ ରଜ ଶ୍ରୟଣାନ ଦୈତ୍ୟା ଦୈତ୍ୟମାନେ ଯେହେତୁ ଭଗବାନ ପାଦପଦର ଆଶ୍ରୟ ନେଇନାହାନ୍ତି ସେଥିପାଇଁ ସେମାନେ ପ୍ରାପ୍ତ ହୋଇପାରିଲେ ନାହିଁ ଇଏ ହେଉଛି ମୁଖ୍ୟ କାରଣ ତେଣୁ ଏହିଭଳି ଭାବରେ ଜୟ କାଙ୍କ୍ଷିବି ଭଗବାନ ଜୟ ଭଗବାନ ଯେଉଁଠି ଅଛନ୍ତି ସେଠି ଯାଏ ଲାଭ ହେବ। ତେଣୁ ଏଇଭଳି ଭାବେ ହନୁମାନଙ୍କୁ ମୃତ୍ୟୁବରଣ କରିବା ଦେଖିବା ମୃତ୍ୟୁବରଣ କରୁଛନ୍ତି ଦେଖିକିରି ରାଜାନ ବିମୁଖା ଜଗ୍ମୁ ଅନ୍ୟ ରାଜାମାନେ ଯେଉଁମାନେ ପ୍ରାଣ ରହିଥିଲା ତାଙ୍କର ବଞ୍ଚିକି ରହିଛନ୍ତି ସେମାନେ ସବୁ ପଳେଇବା ପାଇଁ ଆରମ୍ଭ କଲେ ବିମୁଖା ଆଉ କ'ଣ ସମ୍ମୁଖ ହେଲେ ନାହିଁ ଯୁଦ୍ଧକୁ ସମ୍ମୁଖ ହେଲେ ପଳାୟନ କରିବା ପାଇଁ ଆରମ୍ଭ କଲେ ଅପହଦ ସ୍ୱଭାବ ତାଙ୍କ ସ୍ୱଭାବ ନଷ୍ଟ ହୋଇଗଲା। ତେଣୁ ରାଜାନୁ ଅନ୍ୟ ବହୁତ ରାଜା ସବୁ ଆ ପୂର୍ବରୁ ବର୍ଣ୍ଣନା କରାଯାଇ ସେ ରାଜାମାନଙ୍କର ନାମ ସବୁ ଦିଆଯାଇଛି ଏମାନେ ସବୁ ବିମୁଖା ଏମାନେ ଆଉ ଯୁଦ୍ଧ କରିବା ପାଇଁ ପଛକୁ ଚାଲ ଭାଗ ଭାଗ କହିକିରି ତାଙ୍କ ଭିତରେ ମୁଖ୍ୟ ହେଉଛନ୍ତି ଜରାସନ୍ଧ। ଏଇଭଳି ଭାବରେ ବିମୁଖା ଜଗ୍ମୁ ଜରାସନ୍ଧ ପୁରସରା ଏଠି କୁହାଯାଏ ପୁରସରା ଜରାସନ୍ଧ ତାଙ୍କ ଭିତରେ ଯେଉଁମାନେ ପଳାୟନ କରିବା ପାଇଁ ଆରମ୍ଭ କଲେ ତାଙ୍କ ଭିତରେ ମୁଖ୍ୟ ହେଲେ ଜରାସନ୍ଧ ଜରାସନ୍ଧ ସମଗ୍ର ପୃଥିବୀର ଏତେ ସବୁ ରାଜାମାନେ ତାଙ୍କର ଅଧୀନତା ସ୍ୱୀକାର କରୁଥିଲେ। ତେଣୁ ପାଣ୍ଡବମାନେ ଯେତେବେଳେ ରାଜସ୍ୱ ଯଜ୍ଞ କଲେ ସମସ୍ତେ ଯୁଧିଷ୍ଠିର ମହାରାଜ ଶରଣ ଗ୍ରହଣ କଲେ କିନ୍ତୁ ଇଏ କରୁନଥିଲେ ଜରାସନ୍ଧ। ତେଣୁ ଭଗବାନ ଅର୍ଜୁନ ଏବଂ ଭୀମଙ୍କ ସହିତ ଆସିବେ ଏସବୁ ବର୍ଣ୍ଣନା କରାଯିବ ଦଶମ ସ୍କନ୍ଧ 72 ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଭଗବାନ ତାଙ୍କୁ ଯୁଦ୍ଧ ମାଗିବେ ବ୍ରାହ୍ମଣ ବେଶରେ ଆସିବେ ଏସବୁ କଥା 28 ଧରି ଯୁଦ୍ଧ ଚାଲିବ ଭୀମ ଏବଂ ଜରାସନ୍ଧ ଯୁଦ୍ଧ କରିବ। ଜରାସନ୍ଧ କାହିଁକି ନା ସେ ଜନ୍ମରେ ଦୁଇ ଫାଳ ହେଇକି ଜନ୍ମ ହେଇଥିଲେ ତାଙ୍କୁ ଫିଙ୍ଗି ଦିଆଯାଇଥିଲା ମୃତ୍ୟୁ ହେଇଛି ପିଲାଟା ବେକାର ମୃତ୍ୟୁବରଣ କରିଗଲା ବୋଲି କହିକିରି କିନ୍ତୁ ଗୋଟେ ରାକ୍ଷସୀ କ'ଣ କଲା ତାକୁ ଯୋଡ଼ି ଦେଇକିରି ମନ୍ତ୍ର ପାଠ କରିଦେଲା ସେ ଜୀବନ ଲାଭ କଲା ଜରାସନ୍ଧ ତା ନାଁ ହେଲା ଜରାସନ୍ଧ। ଭୀମ ମଧ୍ୟ ସେଭଳି ଭାବେ ତାକୁ ଦିଫାଳ କରିକିରି ଓଲଟା ଓଲଟି ପକେଇବାରୁ ସେ ଯାଇ ମୃତ୍ୟୁବରଣ ନହେଲେ ମୃତ୍ୟୁବରଣ କରିବ ନାହିଁ 28 ଧରି ଯୁଦ୍ଧ ଚାଲିବ। ଭଗବାନ ତାର ଜନ୍ମ ରହସ୍ୟ ଜାଣିଛନ୍ତି ଆ ପୂର୍ବରୁ ଆମେ ବର୍ଣ୍ଣନା କରୁଛୁ ଜରାସନ୍ଧ ବିଷୟରେ ବର୍ଣ୍ଣନା କରୁଥିଲେ ତାଙ୍କର ପିତା ମଧ୍ୟ ଜଣେ ବହୁତ ଯୋଦ୍ଧା ଥିଲେ ଏସବୁ କଥା ଉପରକୁ ବର୍ଣ୍ଣନା କରାଯାଇଛି। ଯାହା ହଉ ଜଗ୍ମ ଜରାସନ୍ଧ ପୁରସରା ଯେଉଁମାନେ ପଳେଇଯିବା ପାଇଁ ଆରମ୍ଭ କଲେ ତାଙ୍କ ଭିତରେ ମୁଖ୍ୟ ହେଉଛନ୍ତି ଜରାସନ୍ଧ। ତେଣୁ ଏ ଶ୍ଳୋକର ଭାଷ୍ୟରେ ଏଇଟା କହୁଛନ୍ତି ରାଜନ ଶବ୍ଦରେ ସୁବୋଧନ ଟୀକାରେ ବଲ୍ଲଭାଚାର୍ଯ୍ୟ କହୁଛନ୍ତି ରାଜନ ଶବ୍ଦର ଅର୍ଥ ହେଉଛି କ'ଣ ରାଜନ ଶବ୍ଦ କାହିଁକି ବ୍ୟବହାର କରାଗଲା ଏଠି ସେମାନେ ତ ରାଜା କିନ୍ତୁ ସୁଖଦେବ ଗୋସ୍ୱାମୀ ରାଜା କାହିଁକି କହିଲେ ଅନ୍ୟମାନେ କିଛି ଶବ୍ଦ ବ୍ୟବହାର କରିପାରିଥାନ୍ତେ। ରାଜ ଶବ୍ଦ ବ୍ୟବହାର କରିବାର ଉଦ୍ଦେଶ୍ୟ ହେଉଛି ଆମର ବଲ୍ଲଭାଚାର୍ଯ୍ୟ କହୁଛନ୍ତି ସ୍ୱ ଦେଶ ଭୋଗ ଅଭିଷେକ ଏଠି କାହିଁକି ମୃତ୍ୟୁବରଣ କରିବା ନିଜ ଦେଶକୁ ଗଲେ କେତେ ପ୍ରକାର ଭୋଗ ସେଠି ରହିଛି ସ୍ୱ ଦେଶ ଭୋଗ ଅଭିଷେକ ଭୋଗ କଥା ଆସିଗଲା କାମନା ଆସିଗଲା ଅଭିଷେକ ତାଙ୍କ ମନରେ ଭାବନା ଏଇଭଳି ଭାବରେ ଏଇଟାକୁ ଭାବିକିରି ଏଇଟା ଜାଣିକିରି ସୁଖଦେବ ଗୋସ୍ୱାମୀ ରାଜନ ଶବ୍ଦ ବ୍ୟବହାର କରିଛନ୍ତି। ଆମେ ଗଲେ ରାଜାକୁ ଗଲେ କେତେ ସମ୍ମାନ ପାଇବା କେତେ କ'ଣ ପାଇବା କେତେ ଉପଭୋଗ ରହିଛି କେତେ କ'ଣ ରହିଛି ଏଠି କାହିଁକି ପ୍ରାଣତ୍ୟାଗ କରିବା ପୁଣି କିଛି ଆମର କିଛି ଦରକାର ନାହିଁ କିଛି ସେଇ ଶିଶୁପାଳ ବାହାରିଲା କ'ଣ କଲା ସେ ତ ନେଇଗଲେଣି କୃଷ୍ଣ ନେଇଗଲେଣି ଏଇଭଳି ଚିନ୍ତା କରିକି ତାଙ୍କ ଚିନ୍ତା ବଦଳିଗଲା। ଆମେ ଗଲେ ରାଜାକୁ ଗଲେ ଯାଇକି ଉପଭୋଗ କରିବା ଏଠି କାହିଁକି ପ୍ରାଣତ୍ୟାଗ କରିବା କହିକି ସବୁ ପଳେଇବା ପାଇଁ ଆରମ୍ଭ କଲେ ଏଇଭଳି ଭାବେ ରାଜନ ଶବ୍ଦଟି ବ୍ୟବହାର କରାଯାଇଛି ରାଜନ ବିମୁଖା ଜଗ୍ମୁ ତେଣୁ ବିମୁଖ ହେଇକିରି ରାଜାମାନେ ସବୁ ପଳେଇବା ପାଇଁ ଆରମ୍ଭ କଲେ ରାଜନ ବିମୁଖ ଜଗ୍ମୁ। ତେଣୁ ଏ କଥା ଆମର ବଲ୍ଲଭାଚାର୍ଯ୍ୟ କହୁଛନ୍ତି ତାଙ୍କ ଭାଷାରେ ଏସବୁ କିଂ କିଂ ବୃଥା ମରଣେ ନାହିଁ କାହିଁକି ବୃଥା ମୃତ୍ୟୁବରଣ କରିବା କାହିଁକି ସେଠି ଯାଇକିରି ଆନନ୍ଦରେ କାହିଁକି ନ ହେବା। ତେଣୁ ଆଜି ବିଶେଷ ଭାବରେ ଆମର କଥା ବିଶ୍ରାମ ଦେବା ପୂର୍ବରୁ ଆଜି ଭୀଷ୍ମଦେବଙ୍କର ଆବିର୍ଭାବ ତିଥି ଶାନ୍ତନୁ ଏବଂ ଗଙ୍ଗାଦେବୀଙ୍କର 8 ପୁତ୍ର ଥିଲେ ଏମାନେ ସବୁ ବସୁ ଅଷ୍ଟବସୁ ଏମାନେ ନନ୍ଦିନୀ ଗାଭୀ ଚୋରି କରିବା ପାଇଁ ଯେଉଁ ଯାଇଥିଲେ ବଶିଷ୍ଠଙ୍କର ସେହି ସମୟରେ ଅଭିଶାପ ପ୍ରାପ୍ତ ହୋଇଥିଲେ ତେଣୁ ସେମାନେ ସବୁ ମନୁଷ୍ୟ ଲୋକକୁ ଆସିଥିଲେ କିନ୍ତୁ ଗଙ୍ଗାଦେବୀ ଯେଉଁ ବିବାହ କରିଥିଲେ ଶାନ୍ତନୁକୁ ଗୋଟେ ସର୍ତ୍ତରେ ବିବାହ କରିଥିଲେ ସେ ଯାହା କରିବେ ସେଥିରେ ସେ ଶାନ୍ତନୁ ଇଏ କରିବେ ନାହିଁ ପ୍ରତିବାଦ କରିବେ ନାହିଁ ତେଣୁ ପ୍ରତି ପୁତ୍ରକୁ ସେ ଗଙ୍ଗାରେ ବସେଇ ଦେଉଥିଲେ 7ଟି ପୁତ୍ରକୁ ବସେଇ ଦେଲା ପରେ 8ମ ପୁତ୍ର ଯେତେବେଳେ ବସେଇବା ପାଇଁ ଆରମ୍ଭ କରୁଛନ୍ତି ସେ ସେବେଳେ ଶାନ୍ତନୁ ମନା କଲେ ତେଣୁ ଗଙ୍ଗାଦେବୀ ତାଙ୍କୁ ଦେଇକି ରଖି ଦେଇକି ତାଙ୍କ ପାଖରେ ଦେଇକି ସେ ପଳେଇଗଲେ ଗଙ୍ଗାଦେବୀଙ୍କ ପୁତ୍ର ଗଙ୍ଗାଦେବୀ ଇଏ ହେଉଛନ୍ତି ତାଙ୍କ ନାମ ଥିଲା ଦେବବ୍ରତ କିନ୍ତୁ ସେ ଯେଉଁ ପ୍ରତିଜ୍ଞା କଲେ ସେଥିପାଇଁ ତାଙ୍କ ନାମ ହେଲା ଭୀଷ୍ମ। ଭୀଷ୍ମ ପ୍ରତିଜ୍ଞା କଲେ ଶାନ୍ତନୁ, ସେ ଶାନ୍ତନୁଙ୍କର ଏଭଳି ଭାବରେ ସେ କରିଥିଲେ, ତାଙ୍କର ଶାନ୍ତନୁ ତାଙ୍କର ଗଙ୍ଗାଦେବୀ ଚାଲିଗଲା ପରେ ସିଏ ଯେଉଁ ରହିଛନ୍ତି ସତ୍ୟବତୀ, ସତ୍ୟବତୀଙ୍କ ପ୍ରତି ଆକୃଷ୍ଟ ହୋଇଯାଇଛୁ। ସତ୍ୟବତୀ ଜଣେ କ'ଣ ଇଏ କ'ଣ ବସୁ କି ବସୁ ତାଙ୍କ ନା ତାଙ୍କର ଥିଲେ କନ୍ୟା ଥିଲେ ଉପରିଚର ବସୁ, ଉପରିଚର ବସୁଙ୍କ କନ୍ୟା ଥିଲେ, କିନ୍ତୁ ତାଙ୍କର ଶରୀରରୁ ମତ୍ସ୍ୟ ବନ୍ଧା ଆସୁଥିଲା, ମତ୍ସ୍ୟଗନ୍ଧା ଆସୁଥିଲା। ସେ ମତ୍ସ୍ୟ ମଧ୍ୟ ଡଙ୍ଗା ମଧ୍ୟ ନେଉଥିଲେ। ଏହି ସମୟରେ ଗୋଟେ ଥର ପରାଶର ମୁନି, ଯିଏକି ବ୍ୟାସଦେବଙ୍କ ପିତା, ପରାଶର ମୁନିଙ୍କର ତାଙ୍କ ସହିତ ସାକ୍ଷାତ ହୋଇଛି। ପରାଶର ମୁନି ତାଙ୍କ ପ୍ରତି ଆକର୍ଷିତ ହୋଇଯାଇଛନ୍ତି। ଏ ଭଗବାନ ବ୍ୟବସ୍ଥାରେ ଭଗବାନ ଆସିବେ ନା, ବ୍ୟାସଦେବ ଆସିବେ, ସେଥିପାଇଁ ଏହି ସବୁ ବ୍ୟବସ୍ଥା ହୋଇଛି। ତେଣୁ ସେ ତାଙ୍କ ସାଙ୍ଗ କରିଥିଲେ, କିନ୍ତୁ ତାଙ୍କର ସେ ତାଙ୍କର ଶରୀରରୁ ବହୁତ ସୁଗନ୍ଧି ବାହାରୁଥିଲା। ଯଦି ତାଙ୍କ ଶରୀରରୁ ଦୁର୍ଗନ୍ଧ ହେଉଥିଲା, କିନ୍ତୁ ତାଙ୍କ ସହିତ ସାଙ୍ଗ କରିବାରୁ ଏଇ ବ୍ୟାସଦେବ ବାହାରିଲେ। ଦୈପାୟନ କୃଷ୍ଣ ଦୈପାୟନ ବ୍ୟାସ ଜନ୍ମ ହେଲେ, ସେ ଦ୍ୱୀପରେ ଜନ୍ମ ହୋଇଥିଲେ। ତାଙ୍କ ନାମ ହେଉଛି କୃଷ୍ଣ ଦୈପାୟନ ବ୍ୟାସ। ଭଗବାନ ଜଣେ ଅବତାର, ସପ୍ତାବେଶ ଅବତାର, ସାତ ଜଣ ପ୍ରସିଦ୍ଧ ସପ୍ତାବେଶ ଅବତାର ଅଛନ୍ତି, ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି। ବ୍ୟାସଦେବ ଜଣେ ପରାଶରଙ୍କ ପୁତ୍ର, ତେଣୁ ସେଇ ସତ୍ୟବତୀ ଯଦିଓ ସିଏ କିନ୍ତୁ ତାଙ୍କର ସତୀତ୍ୱ ରହିଥିଲା। ପରାଶର ମୁନିଙ୍କ ସାଙ୍ଗ କଲେ ମଧ୍ୟ, ପୁତ୍ର ଜାତ କଲେ ମଧ୍ୟ ତାଙ୍କର ସତୀତ୍ୱ ରହିଥିଲା। ତେଣୁ ଶାନ୍ତନୁ ଚାହୁଁଥିଲେ ତାଙ୍କୁ ବିବାହ କରିବା ପାଇଁ, କିନ୍ତୁ ତାଙ୍କର ପିତା କହିଲେ ମୋର କନ୍ୟାର ପୁତ୍ର ଯିଏ ହେବ ସେ ରାଜା ହେବେ, କିନ୍ତୁ ସେଥିରେ ରାଜି ହେଉନଥିଲେ ଶାନ୍ତନୁ। କିନ୍ତୁ ମନ ଦୁଃଖ ରହୁଥିଲା, ତାଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ, କାରଣ ତାଙ୍କ ପୁତ୍ର ଅଛନ୍ତି, ଭୀଷ୍ମଦେବ ଅଛନ୍ତି, ସେ କେମିତି ଅନ୍ୟ ପୁତ୍ର କେମିତି ରାଜା ହେବେ। କିନ୍ତୁ ଭୀଷ୍ମଦେବ ଯେତେବେଳେ ଦେବବ୍ରତ ଜାଣିଲେ, ଯେତେବେଳେ ସେତେବେଳେ ସେ ପ୍ରତିଜ୍ଞା କଲେ ଯାଇକରି, ମୁଁ ପ୍ରତିଜ୍ଞା କରୁଛି ମୁଁ ବିବାହ କରିବି ନାହିଁ, ମୁଁ ବିବାହ କଲେ ସିନା ମୋର ପୁତ୍ର ହେବ, ଯିଏକି ରାଜ୍ୟକୁ କ୍ଲେମ୍ କରିବ, ମୁଁ ବିବାହ କରିବି ନାହିଁ। ଏମିତିକି ବିବାହ ସେ ପ୍ରତିଜ୍ଞାକୁ ରକ୍ଷା କରିବା ପାଇଁ ତାଙ୍କ ଗୁରୁ ପର୍ଶୁରାମଙ୍କ ସହିତ ଯୁଦ୍ଧ କରିବାକୁ ପଡ଼ିଥିଲା। କାହିଁକି ତାଙ୍କର ଯେଉଁ ଶାନ୍ତନୁଙ୍କର ପୁତ୍ର ବିଚିତ୍ର ବୀର୍ଯ୍ୟ, ଦୁଇ ପୁତ୍ର ଥିଲେ, ଚିତ୍ରାଙ୍ଗଦ ବିଚିତ୍ର ବୀର୍ଯ୍ୟ, ଚିତ୍ରାଙ୍ଗଦ ମୃତ୍ୟୁବରଣ କରିଥିଲେ। ବିଚିତ୍ର ବୀର୍ଯ୍ୟଙ୍କର ଯେଉଁ ବିବାହ କରିବା ପାଇଁ ଭୀଷ୍ମଦେବ ଯାଇକରି କାଶୀ ରାଜକୁ ଯାଇକରି ସେଠି ସ୍ୱୟଂବରରେ ତିନି ଜଣ କାଶୀ ରାଜଙ୍କ କନ୍ୟାକୁ ଆଣିକରି ଆସିଥିବେ, ଅମ୍ବା ଅମ୍ବିକା ଅମ୍ବାଳିକା। କିନ୍ତୁ ଅମ୍ବା ସେ ଚାହୁଁଥିଲେ ଆଉ ଜଣେ ବିବାହ କରିବା ପାଇଁ, ସେ ସେତେବେଳେ କଥା କହିଲେ, ଭୀଷ୍ମଦେବ କହିଲେ ଆଉ ତାକୁ ବିବାହ କର, ଅମ୍ବିକା ଏବଂ ଅମ୍ବାଳିକା ବିବାହ କରି ବିଚିତ୍ର ବୀର୍ଯ୍ୟଙ୍କୁ, କିନ୍ତୁ ବିଚିତ୍ର ବୀର୍ଯ୍ୟଙ୍କର କ'ଣ ସନ୍ତାନ ହେଲେ ନାହିଁ, ଯାହା ହେଉ, କିନ୍ତୁ ଅମ୍ବା ଯେତେବେଳେ ସେ ରାଜାଙ୍କ କହିଲେ, ସେ କହିଲେ ନା ତୁମକୁ ଭୀଷ୍ମ ଛୁଇଁଛନ୍ତି ମୁଁ ତୁମକୁ ଛୁଇଁବି ନାହିଁ। ଏଭଳି ଭାବେ ଅମ୍ବା ଯେତେବେଳେ ଭୀଷ୍ମଦେବ କହିଲେ ବିବାହ କରିବା ପାଇଁ, ଭୀଷ୍ମଦେବ ମନା କଲେ। ଏମିତିକି ପରଶୁରାମ କହିଲେ ମଧ୍ୟ ସେ ରାଜ ପରଶୁରାମଙ୍କର ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଗଲେ, ଭୀଷ୍ମଦେବ ପ୍ରସ୍ତୁତ ଯୁଦ୍ଧ କଲେ। ଏଭଳି ଭାବରେ ତାଙ୍କ କଥା ରହିଛି। ମହାଜନ ସେ ଦ୍ୱାଦଶ ମହାଜନ ମଧ୍ୟରୁ ଜଣେ ମହାଜନ, ତେଣୁ ଆଜି ଆମେ ତାଙ୍କର ସ୍ତୁତି ପାଠ କରିବା। କୋଉଠି ପାଠ କରିବା ଅଛି? ଆଉ ତ ବଢ଼ିଆ
ସିରିଏଲ୍ ଅଛି କି
ସ୍ତୁତିରେ? ହଁ ବହି କରିଦେଇଛ? ବହି ବଢ଼ିଆ ବହିରେ? ହଁ ନା ମୁଁ କହୁଛି କୋଉଠୁ ଆରମ୍ଭ କରିବା। ଆଜି ଆମେ ଭାଗବତ ପ୍ରଥମ ସ୍କନ୍ଦ ନବମ ଅଧ୍ୟାୟରେ, ହଁ ସିରିଏଲ୍ ଅଛି, ଯେତିକି ସ୍ତୁତି ପାଠ ହେଇପାରିବ କରିବା। ତ୍ରିଭୁବନ କମନମ ତମାଳ ବର୍ଣ୍ଣନ ଏଇ ଯେଉଁ ରହିଛି ପାଇଲ, ଏକ ନଅ ତେତିଶ, ଏକ ନଅ ତେତିଶରେ ସେଟା ରହିଛି। ଭୀଷ୍ମଙ୍କ ସ୍ତୁତି ପାଠ କରିବା। ତ୍ରିଭୁବନ କମନମ ତମାଳ ବର୍ଣ୍ଣନମ ରବିକର ଗୌରବରାମ୍ବରମ ଦଧାନେ ବପୁରଣ କପୁରା ଭୂତାନାଜଂ ବିଜୟ ସକ୍ରତି ରତ୍ନେହ ବଧ୍ୟା ଯୁଧି ତୁରଗରଜ ବିଧୁମ୍ର ବିଶ୍ୱ କଚାରୁଳିତ ସଂହାରୀ ଅଳଙ୍କୃତାସେ ମମ ନିଶିତ ଶରୀ ବିବିଧ୍ୟମାନ ତୋଚି ବିଳଚସ୍ତବଶେସ୍ତୁ କୃଷ୍ଣାତ୍ମା ସପଦି ସଖିବଚୋ ନିଶମ୍ୟ ମଧ୍ୟେ निजापरयो बलयो रथम निवेश्य स्थितवती पर सैनिका रघुना ऋतवती सके रतीर्णमास्तु तना मुखम निरीक्ष स्वजन वधा विमुक्ष दुसवध्या बुद्ध्या चरणरति परमस्य तस्मेऽस्तु शो निगमापहाय मत्प्रतिज्ञा रीतम् अधिकर्तुम् अवब्रूतरतस्तु ब्रूतरथचरणाभयाचरद्गु हरिवाहमिव कतोतरिया सीता विषकहितो विषिन्नदंशः परिप्लुतो आततायिनो मे प्रसवम् अभिशसार मद्वदार्थम् सावधमी भगवान् गतिर्मुकुन्द कुटुम्ब आतुत्तत्रे रश्मि तत्स्य क्षणीया रतिरस्तु मे ममोऽसु गम्य निरीक्ष अपागता स्वरूपम् ललितगतिविलासवर्गवास प्रणय निरीक्षण कर्तुर्मान कृतमनुभूतागत्यन्मन्दान्ध प्रकृतिमग्नि कृष्ण दशगोपबद्ध्वा मम दृशि गोचरा एष आविरात्मा तमीमहं वदं शरीरपाया हृदि हृदि स्थितम् आत्मकल्पितानां तत्र एकैकं श्रमधिगतो अस्मि विदुत भेदमोह सरी गला जय श्री भागवत की जय श्री गोपाल महाराज की जय श्री गुरुदेव की अमित गौर भक्त की जय गुरु नानक की।